ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद अठावन अध्याय श्लोक 24 पाठ करिया कथा जे किंतु लेखा है नी 23 पाठ कर दबा अच्छी अपन पैर दस 58 24 चल पढ़ जदैव कृष्ण संधिष्ठः यदैव कृष्ण संधिष्ठः प्रार्थनां परमाद्भुतम् प्रार्थनां परमाद्भुतम् कारयामास नगरं कारयामास नगरं विचित्रं विश्वकर्मणा विचित्रं विश्वकर्मणा यदैव कृष्ण संदिष्टः पार्थानां परमाद्भुतं कारयामास नगरं विचित्रं विश्वकर्मणा। यदैव कृष्ण संदिष्टः प्रार्थनां परमाद्भुतं कारयामास नगरं विचित्रं विश्वकर्मणा। प्रार्थनां परमाद्भुतं कारयामास नगरं विचित्रं विश्वकर्मणा। यदैव कृष्ण संदिष्टः कारयामास नगरं विचित्रं विश्वकर्मणा।
हरे कृष्ण आमर भागवत कथा को आपण मान स्वागत जना जाउछि। तेणु आज आमर ए कथा होछि इंद्रप्रस्थ। इंद्रप्रस्थ 5000 वर्ष तलर घटना वर्तमान रहौछि दिल्ली। से आगुरु से इंद्रप्रस्थ थिला, ता पूर्वरु खांडवप्रस्थ ताम नाम थिला। किंतु पांडव माने सेठी आसी पहुँचबारु एटा इंद्रप्रस्थरे परिणत हब। इंद्रप्रस्थ माने इंद्रंकर जेमिति रहिछि अलकापुरी रहिछि स्वर्गरे, अलकापुरी रहिछि बहुत प्रकार ऐश्वर्य रहिछि, सेइभळि भावरे ए खांडवप्रस्थकु इंद्रप्रस्थ होइजिव सेइ कथाटि एटि वर्णना कराजिव। तेणु आमे खालि संक्षेपरे सूचना देबा जे पांडव माने जो रहिछन्ति आपण माने सब जानते आपण कोठे आसिछन्ति दु जन आसने केमिति कोण आसिले ଭଲ ସୌଭାଗ୍ୟ ଆପଣଙ୍କର ଯେ ଏଇ ଭାଗବତ କଥାକୁ ଏ ଯେଉଁ ଆମର ଯେଉଁ ସତ୍ସଙ୍ଗ ସତ୍ସଙ୍ଗ ବହୁତ ଦୁର୍ଲଭ। ଆମେ ମଝିରେ ମଝିରେ ଝାରସୁଗୁଡ଼ା ଯାଉଛୁ, ସେଠି ଆମର ସେ ପ୍ରୋଗ୍ରାମ ଫ୍ରୋଗ୍ରାମ ହେଉଛି ସେଠି ମଝିରେ ମଝିରେ। ଆମେ କିଛି ଦିନ ତଳେ ଯାଇଥିଲୁ, ସେଠି ଆମର ଯେଉଁ ରହିଛନ୍ତି ଫରେଷ୍ଟର ଯିଏ ଅଛନ୍ତି ତାଙ୍କର ରେସିଡ଼େନ୍ସରେ ଆମେ ଗୋଟେ ଯଜ୍ଞ କରିଥିଲୁ, ଭଗବତ ଗୀତା ଯଜ୍ଞ କରିଥିଲୁ, ଗୋଟେ କଥା ବି ଟିକେ କହିଥିଲୁ, ଏମିତି ହେଇକି ସବୁ ହେଇଥିଲା। ତେଣୁ ଯାହା ହଉ, ସେଠି ଜଣେ ଆମର ଭକ୍ତ ଅଛନ୍ତି ଫରେଷ୍ଟ ରେଞ୍ଜର। ତେଣୁ ରହିଛନ୍ତି ଆମର ଯେଉଁ କଥା ପାଣ୍ଡବମାନଙ୍କ ବିଷୟରେ ଆପଣ ଜାଣିଥିବେ, ମହାଭାରତରେ ବର୍ଣ୍ଣନା କରାଯାଇଛି ଯେ ପାଣ୍ଡବମାନେ ପିଲାଦିନରୁ କୌରବମାନେ ତାଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଥିଲେ ପିଲାଦିନେ। କାରଣ ପାଣ୍ଡୁ ହେଉଛନ୍ତି ଯଦିଓ କନିଷ୍ଠ ଭ୍ରାତା, ଜ୍ୟେଷ୍ଠ ଭ୍ରାତା ହେଉଛନ୍ତି ଧୃତରାଷ୍ଟ୍ର, ସେ କିନ୍ତୁ ଅନ୍ଧ ଥିଲେ।
ତେଣୁ ପାଣ୍ଡୁ ରାଜା ହେଲେ, ପାଣ୍ଡୁ ରାଜା ହେଲା ପରେ ତାପରେ ଯେତେବେଳେ ସେ କ'ଣ ସେ ଗୋଟେ ଅଭିଶାପଗ୍ରସ୍ତ ହୋଇଗଲେ, ସେ କୌଣସି ପୁତ୍ର ସନ୍ତାନ ଲାଭ ବା ସେ କୌଣସି ସ୍ତ୍ରୀ ସଙ୍ଗ କରିପାରିବେ ନାହିଁ, ତେଣୁ ସେ ରାଜ୍ୟ ତ୍ୟାଗ କରିକିରି ମାନେ ସେ ଆସିଥିଲେ ବନକୁ ଆସିଥିଲେ ସେହି ସମୟରେ ଘଟଣା ବୋଧେ। ଯାହା ହେଉ, ଏହିଭଳି ଭାବରେ ଯେଉଁ ଯେ ବିବାହ କରିଥିଲେ, ଦୁଇଟି ବିବାହ ତାଙ୍କର ଦୁଇଟି ପତ୍ନୀ ଗ୍ରହଣ କରିଥିଲେ। ଜ୍ୟେଷ୍ଠ ପତ୍ନୀ ହେଉଛନ୍ତି କୁନ୍ତୀ ଦେବୀ ଏବଂ କନିଷ୍ଠା ପତ୍ନୀ ହେଉଛନ୍ତି ମାଦ୍ରୀ। ତେଣୁ କିଏ ସେ ଯେଉଁ ଅଭିଶାପ ପ୍ରାପ୍ତ ହୋଇଗଲେ ସେଥିପାଇଁ ସେ ତାଙ୍କର ସ୍ତ୍ରୀଙ୍କ ସଙ୍ଗ କରିପାରିଲେ ନାହିଁ, କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ସବୁ ଦେବତାମାନଙ୍କର ସଙ୍ଗ କରିକିରି କୁନ୍ତୀ ଦେବୀ ତିନି ଜଣ ପୁତ୍ର ପ୍ରାପ୍ତ ହୋଇଥିଲେ। ଧର୍ମରାଜଙ୍କ ପୁତ୍ର ସଙ୍ଗ କରିକି ସେ ପ୍ରାପ୍ତ ହୋଇଥିଲେ ଯୁଧିଷ୍ଠିର ମହାରାଜ, ଇନ୍ଦ୍ରଦେବଙ୍କର ତାପରେ ହେଉଛି ବାୟୁଦେବଙ୍କର ସଙ୍ଗ କରିକିରି ସେ ପ୍ରାପ୍ତ ହୋଇଥିଲେ, ଭୀମଙ୍କୁ ପ୍ରାପ୍ତ ହୋଇଥିଲେ। ଏବଂ ଇନ୍ଦ୍ରଦେବଙ୍କର କୃପାରୁ ସେ ପ୍ରାପ୍ତ ହୋଇଥିଲେ, ଅର୍ଜୁନଙ୍କୁ ପ୍ରାପ୍ତ ହୋଇଥିଲେ। କୁନ୍ତୀଙ୍କର ନାମ ହେଉଛି ପୃଥା, ପୃଥା ତାଙ୍କ ନାମ ଥିଲା ପୃଥା, କିନ୍ତୁ ଇଏ ହେଉଛନ୍ତି ସୁରେଶଙ୍କର କନ୍ୟା, ସୁରେଶଙ୍କର କନ୍ୟା ପୃଥା। କିନ୍ତୁ ତାଙ୍କର ଯେ ବନ୍ଧୁ ଥିଲେ କୁନ୍ତୀ ଭୋଜ, କୁନ୍ତୀ ଭୋଜଙ୍କର କୌଣସି ସନ୍ତାନ ନଥିବାରୁ ଏ ସୁରସେନ ତାଙ୍କର କନ୍ୟାଙ୍କୁ ତାଙ୍କୁ ପ୍ରଦାନ କରିଥିଲେ, ତେଣୁ ତାଙ୍କ ନାମ ହେଇଥିଲା ପୃଥା, ତାଙ୍କ ନାମ ହେଇଥିଲା କୁନ୍ତୀ, କୁନ୍ତୀ ଭୋଜଙ୍କର କନ୍ୟା ତାଙ୍କ ନାମ ହେଇଥିଲା କୁନ୍ତୀ। ଯାହା ହଉ, ଏଭଳି ଭାବରେ ରହିଛନ୍ତି କୁନ୍ତୀ ଦେବୀଙ୍କର ତିନି ପୁତ୍ର ଯାହା ଥିଲେ, ଏବଂ ତାଙ୍କର ଯେଉଁ ମାଦ୍ରୀ ରହିଛନ୍ତି ତାଙ୍କର ଦୁଇ ପୁତ୍ର ଯାହା ଥିଲେ ସେ ହେଉଛନ୍ତି ଅଶ୍ୱିନୀ କୁମାରଙ୍କର ପୁତ୍ର ନକୁଳ ଏବଂ ସହଦେବ। ତେଣୁ ପାଣ୍ଡୁ ଯେତେବେଳେ ଶରୀର ତ୍ୟାଗ କଲେ ସେତେବେଳେ ମାଦ୍ରୀ ତାଙ୍କ ସହିତ ସତୀ ହୋଇଗଲେ, ଏବଂ କୁନ୍ତୀ ଦେବୀ ଆସି ପହଞ୍ଚିଲେ କେଉଁଠି ହସ୍ତିନାପୁରରେ, ବର୍ତ୍ତମାନର ହସ୍ତିନାପୁର ଯେଉଁ ରହିଛି ବର୍ତ୍ତମାନର ସେ ହେଉଛନ୍ତି ମିରଟ, ଉତ୍ତରପ୍ରଦେଶରେ ସେ ସ୍ଥାନ ରହିଛି ମିରଟ, ଗଙ୍ଗା ନଦୀ ତଟରେ ସେଇଠି ଥିଲା ହସ୍ତିନାପୁର ଥିଲା। ହସ୍ତି ନାମକ ଜଣେ ରାଜା ସେ ସ୍ଥାପନ କରିଥିଲେ ନଗରକୁ, ତାଙ୍କ ନାଁ ହେଉଛି ହସ୍ତିନାପୁର। ତେଣୁ ସେଇଠି ପାଣ୍ଡବମାନେ କୌରବମାନେ ମିଶିକିରି ସବୁ ସବୁ ତାଙ୍କର ଚାଲିଲା, ତାଙ୍କର ମାନେ ସବୁ ବିଭିନ୍ନ ପ୍ରକାର ଲୀଳା ସବୁ ଚାଲିଲା। ବିଶେଷ ଭାବରେ ଆମର କହିବାର ଉଦ୍ଦେଶ୍ୟ ଥିଲା କୌରବମାନେ ତାଙ୍କୁ ପିଲାଦିନରୁ ହତ୍ୟା କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଥିଲେ ଦୁର୍ଯ୍ୟୋଧନ, କାହିଁକି ପାଣ୍ଡବମାନେ ଯେଉଁ ପାଞ୍ଚ ଭାଇ ଅଛନ୍ତି ମାନେ ଏତେ ଭଲ ଗୁଣ ତାଙ୍କର ରହିଛି, ସମସ୍ତେ ତାଙ୍କୁ ପ୍ରଶଂସା କରୁଥିଲେ, ଆଉ କୌରବମାନେ ଯେଉଁ ଶହେ ଭାଇ ଅଛନ୍ତି ତାଙ୍କର ଏତେ ପ୍ରଶଂସା ନଥିଲା, କିନ୍ତୁ ତାଙ୍କର ଦ୍ୱେଷ ହୋଇଗଲା, ଦ୍ୱେଷ ହୋଇକି ତାଙ୍କୁ ହତ୍ୟା କରିବା ପାଇଁ ଚାହିଁଲେ। ଏଭଳି ଭାବରେ ତାଙ୍କର ରହିଛି ଦ୍ୱେଷରୁ ହତ୍ୟା କରିବା ପାଇଁ ଚାହିଁଲେ ଭୀମକୁ, ଆପଣମାନେ ଜାଣିଥିବେ ଭୀମକୁ ପିଲାଦିନରୁ ତାଙ୍କୁ ହତ୍ୟା କରିବା ପାଇଁ ବିଷ ଲଡ଼ୁ ଦେଇଦେଇଥିଲେ। ଏହିଭଳି ଭାବରେ ହେଇକିରି ପାଣ୍ଡବମାନେ, କିନ୍ତୁ ଭଗବାନ ତାଙ୍କର ରକ୍ଷା କରୁଛନ୍ତି, କୁନ୍ତୀ ଦେବୀ ହେଉଛନ୍ତି ବସୁଦେବଙ୍କର ଭଗ୍ନୀ ହେବେ, ସୁରସେନଙ୍କର କନ୍ୟା, ତେଣୁ ଭଗବାନ କୃଷ୍ଣଙ୍କର ପିଉସୀ ହେବେ, ଭଗବାନଙ୍କର ଯେ ପିଉସୀ ହେଲେ ଭଗବାନ ରକ୍ଷା କରିବେ, ଆଉ ଅନ୍ୟମାନଙ୍କୁ ରକ୍ଷା କରିବେନି ତାହା ନୁହଁ, ଭଗବାନଙ୍କୁ ଯେ ଶରଣ ଯିବେ ଭଗବାନ ତାଙ୍କୁ ରକ୍ଷା କରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ଭଗବାନ। ଆଉ କୁନ୍ତୀ ଦେବୀ ଏମାନେ ସବୁ ଭଗବାନଙ୍କ ପାର୍ଷଦ ସବୁ, ଆଉ ତାଙ୍କ କଥା କ'ଣ କହିବା। ତେଣୁ ଭଗବାନଙ୍କର ସୁରକ୍ଷା ଚକ୍ରରେ ସେମାନେ ସବୁ ରହିଥିଲେ। ଯାହା ବି ହେଉ, ଏହିଭଳି ଭାବରେ ଅନ୍ତିମରେ ସେ ଗୋଟେ ବର୍ତ୍ତମାନର ଯଦି ବାରଣାସୀ, ସେତେବେଳେ ତା ନାମ ଥିଲା ବାରଣାବର୍ତ୍ତ, ସେଇଠି ଗୋଟେ ପ୍ରାସାଦ ନିର୍ମାଣ କରିଥିଲେ, ହସ୍ତିନାପୁର ରାଜପ୍ରସାଦ ଭଳି ପ୍ରାସାଦ ନିର୍ମାଣ କରିଥିଲେ। ଉଦ୍ଦେଶ୍ୟ ଥିଲା ପାଣ୍ଡବମାନଙ୍କୁ ସେଇଠି ଜାଳିଦେବା, ବହୁତ ପ୍ରକାର ଚେଷ୍ଟା କରିକରି ସେ ବଞ୍ଚିଯାଉଥିଲେ, ଏଇଥିରିକ ମାରିଦେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ। ଏବଂ ଧୃତରାଷ୍ଟ୍ର ମହାରାଜ କହିଲେ ଯୁଧିଷ୍ଠିର ମହାରାଜଙ୍କୁ, ପୁତ୍ର ତମେ ପାଣ୍ଡବ ପାଞ୍ଚ ଭାଇ ଯେଉଁ ଅଛ ତମେ ରାଜପୁତ୍ର, ଆଉ ତମେ ଏଠି କାହିଁକି କଞ୍ଜଷ୍ଟେଡ଼ ରହିବ, ତୁମ ପାଇଁ ଆମେ ଗୋଟେ ବହୁତ ସୁନ୍ଦର ପ୍ରାସାଦ ତିଆରି କରିଦେଇଛୁ, ତମେ ଯାହା ହେଉ ସେଠି ଆନନ୍ଦରେ ରହିବ, ଏଇଭଳି ଭାବେ କହି ତାଙ୍କୁ ପଠେଇଲେ। ତେଣୁ ଯୁଧିଷ୍ଠିର ମହାରାଜ ଆସିଲେ, ଯୁଧିଷ୍ଠିର ମହାରାଜ ଯେତେବେଳେ ଆସିଲେ, ଏ ଯେଉଁ ରାଜପ୍ରାସାଦ ତିଆରି ହେଉଥିଲା ସେଇଟା ଲକ୍ଷ ଲକ୍ଷରେ ହେଉଥିଲା, ଲାକ୍ଷ ଲକ୍ଷ ନା କ'ଣ କହୁଛନ୍ତି, ସେଇଟା ହେଇଥିଲା ଟିକିଏ ନିଆଁ ଲାଗିଲା ମାନେ ସବୁ ଜଳିଯିବ, ସବୁ ଜଳିଯିବ। ପାଶ୍ଚାତ୍ୟ ଜଗତରେ, ପାଶ୍ଚାତ୍ୟ ଜଗତରେ ଆପଣଙ୍କର ନିଆଁ ପ୍ରତି ବହୁତ ସତର୍କ। ଆମର ପୁଅ ରହିଛି ତ କାନାଡ଼ାରେ, ଆମେ ଯାଇଥିଲୁ, ସିଏ ଆପଣ ପୂଜା କଲାବେଳେ ଦୀପ ଦେଇପାରିବେ ନାହିଁ, କାରଣ ସେଠି ସବୁ କାଠରେ ତିଆରି, ଟିକିଏ କ'ଣ ହେଇଗଲେ ନିଆଁ ଲାଗିଲା ସାଙ୍ଗେ ସାଙ୍ଗେ ଆସିଯିବେ, ଫାୟାର ବ୍ରିଗେଡ୍ ଆସିଯିବେ, ଫାଇନ୍ କରିଦେବେ ତାଙ୍କୁ। ଏଇଭଳି ଭାବରେ ଏମିତି ଧୂପ ଟିକେ ବି ଦେଇ ହେବନି, ବହୁତ କଷ୍ଟରେ ଜଣେ ଜଣେ ଦିଅନ୍ତି, ଏମିତି ସବୁ ରହିଛି। ତେଣୁ ଯାହା ବି ହଉ, ଏଠି ସେଇଭଳି ଭାବରେ ଟିକିଏ ନିଆଁ ଲାଗିଗଲା ମାନେ ପୁରା ଜଳିଯିବ, ଏଇଭଳି ଭାବରେ ବ୍ୟବସ୍ଥା କରିଥିଲେ। ତେଣୁ ବିଦୁର ସେଇଟା ଜାଣିଥିଲେ, ତେଣୁ ବିଦୁର ଯେତେବେଳେ ପାଣ୍ଡବ ପାଞ୍ଚ ଭାଇ ଏବଂ ତାଙ୍କର ମା' କୁନ୍ତୀଦେବୀ ଯାଉଛନ୍ତି, ସେହି ସମୟରେ ସମସ୍ତଙ୍କ ସାମ୍ନାରେ ତାଙ୍କୁ ମ୍ଳେଚ୍ଛ ଭାଷାରେ କିଛି କହିଲେ। ମ୍ଳେଚ୍ଛ ଭାଷାରେ ମହାଭାରତରେ ବର୍ଣ୍ଣନା କରାଯାଇଛି, ମ୍ଳେଚ୍ଛ ଭାଷାର ଅର୍ଥ ହେଉଛି ଇଂରାଜୀ ଭାଷାରେ କହିଲେ, ଅନ୍ୟ କେହି ବୁଝିପାରିଲେ ନାହିଁ, କିନ୍ତୁ ଯୁଧିଷ୍ଠ ମହାରାଜ ବୁଝିଲେ, ବହୁତ ଭାଷା ଜାଣନ୍ତି ସିଏ ଯୁଧିଷ୍ଠ ମହାରାଜ। ତେଣୁ ଏଇଭଳି ଭାବରେ କହିବାର ଉଦ୍ଦେଶ୍ୟ ଥିଲା ତୁମେ ସତର୍କ ରହିବ। ତେଣୁ ସେମାନେ ଯଦି ଆସିଲେ ବାରଣବର୍ତ୍ତକୁ ଆସିଲେ, କିନ୍ତୁ ସବୁଦିନ ରାତିରେ ଜଣେ ଜଣେ ଭାଇ ଜଗିକି ରହୁଥିଲେ, କେତେବେଳେ ନିଆଁ ଲଗାଇଦେବେ କହିହେବ ନାହିଁ। ଏବଂ ତା ଭିତରେ ଗୋଟେ ସୁଡ଼ଙ୍ଗ ତିଆରି ହୋଇଥିଲା, ଏଇଭଳି ଭାବରେ ପାଖାପାଖି ଗୋଟେ ବର୍ଷ କାଳ ରହିଲେ। ତେଣୁ ତାପରେ କ'ଣ କଲେ ପାଣ୍ଡବମାନେ, ସେମାନେ ଗୋଟେ ବହୁତ ସୁନ୍ଦର ଭୋଜି ଦେଲେ, ଅରଣାବର୍ତ୍ତ ଲୋକମାନଙ୍କୁ ଭୋଜି ଦେଇକରି ସେଇଦିନ ରାତିରେ ପଳାଇ ଯିବା ପାଇଁ ଚିନ୍ତା କରୁଥିଲେ। ତେଣୁ ଭୀମ ସେ ଯେଉଁ ରହିଛି ଲାକ୍ଷ୍ୟଘର ଗୃହ, ସେଇଟାକୁ ନିଜେ ଜାଳିଦେଲେ, ଗ୍ୟାସିଟେ ଲଗାଇଦେଲେ, ପକାଇଦେଲେ ଜାଳିଯିବ, ଏଭଳି ତିଆରି ହୋଇଥିଲା। ଏବଂ ସେ ସୁଡ଼ଙ୍ଗରେ ସବୁ ପାଞ୍ଚ ପୁତ୍ରଙ୍କୁ ଧରିକିରି, ମାଆଙ୍କୁ ଧରିକିରି, ଚାରି ଭାଇଙ୍କୁ ଧରିକିରି ସେ ଚାଲିଲେ, ସୁଡ଼ଙ୍ଗ ଭିତରେ ଭୀମ ଚାଲିଲେ। ଚାଲିଗଲା ପରେ ଏଇଟା ଭାଗବତ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଉଦ୍ଧବ କହୁଛନ୍ତି ବିଦୁରକୁ, କହୁଛନ୍ତି ଯଦା ତୁ ରାଜା ସୁସୁତାନ ବିବନ୍ଧୁନ, ଯେତେବେଳେ ଏକଥା କହୁଛନ୍ତି ଉଦ୍ଧବ ବିଦୁରଙ୍କୁ କହୁଛନ୍ତି, ଯଦା ତୁ ରାଜା ସ୍ୱସୁତାନ ବିବନ୍ଧୁନ, ଯେତେବେଳେ ଏ ସ୍ୱସୁତାନ କ'ଣ ଏ ଯେଉଁ ପାଣ୍ଡୁଙ୍କର ପୁତ୍ରମାନଙ୍କୁ ଏ ରାଜା ଧୃତରାଷ୍ଟ୍ର ମହାରାଜ ଚାହିଁଥିଲେ ହତ୍ୟା କରିବା ପାଇଁ, ତେଣୁ ଯଦା ତୁ ରାଜା ସ୍ୱସୁତାନ ଅସାଧୁନ କୃଷ୍ଣନ ଅଧର୍ମେଣ ବିନଷ୍ଟ ଦୃଷ୍ଟି ଭ୍ରାତୁର୍ଜବିଷ୍ଟ ସୁତାନ ବିବନ୍ଧୁନ ପ୍ରବେଶ ଲାକ୍ଷା ଭବନେ ଦଧାହ। ତୃତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟ 6 ଶ୍ଳୋକରେ ଏଇଟା ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ଏ ବୃନ୍ଦାବନର କଥା ଚାଲିଛି ଏଇଟା। ତେଣୁ ଏଇଭଳି ଭାବରେ ଧୃତରାଷ୍ଟ୍ର ମହାରାଜ ତାଙ୍କୁ ହତ୍ୟା କରିବା ପାଇଁ ଏଇଭଳି ବ୍ୟବସ୍ଥା କରିଥିଲେ। ତେଣୁ ଏଠି କୁହାଯାଉଛି ଯେ ପ୍ରବେଶ ଲାକ୍ଷା ଭବନେ ଦଧାହ, ସେ ଲାକ୍ଷା ଭବନରେ ତାକୁ ରଖିଦେଇକରି ଜାଳିବା ପାଇଁ ଚେଷ୍ଟା, ଯଦିଓ ସେମାନେ କରିନାହାନ୍ତି, ସେମାନେ ମୃତ୍ୟୁବରଣ କରିନାହାନ୍ତି, କିନ୍ତୁ ଏସବୁ ବ୍ୟବସ୍ଥା କରିଥିଲେ, ଚକ୍ରାନ୍ତ କରିଥିଲେ, ସେଥିପାଇଁ ତାଙ୍କର ଦୋଷ ଲାଗିଲା। ତେଣୁ ଉଦ୍ଧବ କହୁଛନ୍ତି ଦଦାହ, ତାଙ୍କୁ ଜାଳିଦେଲେ। ସେ ଘଟଣା କ'ଣ ହେଇଛି ନା, ସେଦିନ ରାତିରେ ଗୋଟେ ବିରାଟ ବଡ଼ ଫିଷ୍ଟ ଦିଆହେଲା, ବହୁତ ଲୋକ ବାରଣାବର୍ତ୍ତରେ ଯେଉଁ ଲୋକମାନେ ସବୁ ଥିଲେ ଆସି ପ୍ରସାଦ ପାଇଲେ। ପାଇକରି ସେହି ସମୟରେ ଦୈବକ୍ରମେ ଆଦିବାସୀ ଜଣେ ମହିଳା ଏବଂ ତାଙ୍କର ପାଞ୍ଚ ପୁତ୍ର ଏମାନେ ସେଇଠି ଆସି ପହଞ୍ଚିଥିଲେ। ତେଣୁ ସେମାନେ ମଧ୍ୟ ସେହି ଭୋଜି ପ୍ରାପ୍ତ ହୋଇକରି, ଭୋଜି ପାଇକରି ସେମାନେ ସେଇଠି ରାତିରେ ବିଶ୍ରାମ ନେଇଥିଲେ। ଏମାନେ ଜାଣିନାହାନ୍ତି, ପାଣ୍ଡବମାନେ ଜାଣିନାହାନ୍ତି, ତେଣୁ ସେ ଘରକୁ ଯେଉଁ ଜାଳିଦେଲେ, ତେଣୁ ରାତିରେ ଯେଉଁ ଭୀଷଣ ଯେଉଁ ହୁତୁତୁ ହେଇକି ଜଳିଲା, ସବୁ ଗାଁ ଗ୍ରାମବାସୀମାନେ ସେଠିକୁ ଲୋକମାନେ ସବୁ ଥିଲେ, ସବୁ ଏଥିରେ ଜଳିଲା, ନିଆଁ ସବୁ ଆସି ପଚିକି ପାଣି ଜଳ ଏଇସବୁ ସବୁ ପ୍ରକାର ଚେଷ୍ଟା କଲେ, କିନ୍ତୁ ସେ ତ ଲାକ୍ଷ୍ୟା ଭବନ ଯେଉଁ ନିଆଁ ଲାଗିଲା ମାନେ ଜଳିଯିବ ଆଉ କ'ଣ। ତେଣୁ ଆସି ଦେଖିଲା ବେଳକୁ ଜଣେ ମହିଳା ମୃତ୍ୟୁବରଣ କରିଛି ଏବଂ ଜଣେ ପାଞ୍ଚ ତାଙ୍କର ପୁରୁଷ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ତେଣୁ ଜଣା ସମସ୍ତେ କହିଲେ ଯେ ପାଣ୍ଡବ ପାଞ୍ଚ ଭାଇ ଏବଂ ତାଙ୍କ ମାଆ ମୃତ୍ୟୁବରଣ କଲେ। ଏଭଳି ଘଟଣା ହେଲା, କୌରମାନେ ମଧ୍ୟ କ୍ରନ୍ଦନ କଲେ, ଯଦିଓ ସେ ତାଙ୍କୁ ମାରିବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନେ ଦେଖିବା ପାଇଁ ସେ କ୍ରନ୍ଦନ କଲେ। ଏବଂ ଭୀଷ୍ମଦେବ, ବିଦୁର ଏମାନେ ସବୁ ମଧ୍ୟ ସେଇଭଳି ଭାବରେ ମନ ଦୁଃଖରେ ସବୁ କ୍ରନ୍ଦନ କରୁଥିଲେ, ଏମିତିକି ଭଗବାନ ନିଜେ ମଧ୍ୟ ଯାଇଥିଲେ। ଭଗବାନଙ୍କର ସେହି ସମୟରେ ତୃତୀୟ ବିବାହ ହୋଇଥିଲା, ତୃତୀୟ ବିବାହ ହେଉଛନ୍ତି ସତ୍ୟଭାମାଙ୍କ ସହିତ, ବିବାହ କରିଥିଲେ, କିନ୍ତୁ ସିଏ ମଧ୍ୟ ଗଲେ ହସ୍ତିନାପୁର ଯାଇକି ସିଏ ମଧ୍ୟ କ୍ରନ୍ଦନ କରୁଥିଲେ ଭଗବାନ କୃଷ୍ଣ ଏବଂ ବଳରାମ ଏଇଭଳି ଭାବରେ କ୍ରନ୍ଦନ କରୁଥିଲେ, ଏସବୁ ଘଟଣା ରହିଛି। କିନ୍ତୁ ପାଣ୍ଡବମାନେ ପଳେଇଗଲେ, ପଳେଇକିରି ଯାଇକିରି ଗୋଟେ ସ୍ଥାନ ରହିଛି ଗୋଟେ ନିତ୍ୟାନନ୍ଦ ପ୍ରଭୁଙ୍କର ଆବିର୍ଭାବ ସ୍ଥାନ ଏକ 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 ଚକ୍ର ଗ୍ରାମ, ସେଇଠି ଯାଇକି ରହିଥିଲେ, ଗୋଟେ ବ୍ରାହ୍ମଣ ଗୃହରେ ରହିଥିଲେ। ବହୁତ ବଡ଼ କଥା ଅଛି, ଆମେ ଏତେ କଥା କହିବା ନାହିଁ। ଆମ କହିବାର ଉଦ୍ଦେଶ୍ୟ ଏଇଭଳି ଭାବରେ ଆସିକିରି ସେ ଦ୍ରୌପଦୀଙ୍କୁ ବିବାହ କଲେ। ଦ୍ରୌପଦୀ ଯେଉଁ ତାଙ୍କର ପିତା ଦ୍ରୁପଦ ମହାରାଜ ସବୁ କରିଥିଲେ, ପଣ କରିଥିଲେ, ଏଭଳି ଭାବରେ ସେ ଯେଉଁ ମାଛର ଆଖିକୁ ଯଦି ଯିଏ ସରବିଦ୍ଧ କରିବ ତାହେଲେ ସେ ତାଙ୍କର କନ୍ୟାଙ୍କୁ ବିବାହ କରି ଦ୍ରୌପଦୀ ଏ ଯଜ୍ଞରେ ବାହାରିଥିଲେ। ତାଙ୍କ ନାଁ ହେଉଛି ଯାଜ୍ଞସେନୀ। ଏ ବହୁତ ଘଟଣା ରହିଛି, ଆମେ ଖାଲି ଯେତିକି ଆବଶ୍ୟକ ସେତିକି କଥା କହିବା। ତେଣୁ ଦୁର୍ଯ୍ୟୋଧନ ଏ ଯେଉଁ ଅର୍ଜୁନ ଛଦ୍ମବେଶରେ ବ୍ରାହ୍ମଣ ବେଶରେ ସବୁ ରହିଥିଲେ, ସେହି ସମୟରେ ସେ ତାଙ୍କୁ ପ୍ରାପ୍ତ ହେଲେ। ପ୍ରାପ୍ତ ହେଲା ପରେ ଏଇ ଘଟଣାଟି ଯେତେବେଳେ ଜାଣିଲେ ଧୃତରାଷ୍ଟ୍ର, ଜାଣିଲେ ପାଣ୍ଡବମାନେ ମରିନାହାନ୍ତି, କ'ଣ କରିବେ। ତେଣୁ ବିବାହ କଲେଣି, ଦ୍ରୌପଦୀଙ୍କୁ ବିବାହ କଲେଣି। କର୍ଣ୍ଣ ମଧ୍ୟ ଯାଇଥିଲେ, କର୍ଣ୍ଣ ଯାଇଥିଲେ, ଦୁଃଶାସନ ଏ ଦୁର୍ଯ୍ୟୋଧନ ଏମାନେ ସବୁ ଯାଇଥିଲେ, କିନ୍ତୁ କର୍ଣ୍ଣକୁ ଆଲାଉ କରାଗଲା ନାହିଁ, କାରଣ ସେ ରାଜପୁତ୍ର ନଥିଲେ। ତେଣୁ ଯାହା ହଉ ଏ ବହୁତ ଘଟଣା ରହିଛି। ତେଣୁ ପାଣ୍ଡବମାନଙ୍କୁ ସେ ଦେଇଥିଲେ ଏଇ ଖାଣ୍ଡବପ୍ରସ୍ଥ। ଖାଣ୍ଡବପ୍ରସ୍ଥ କହିଲେ ଗୋଟେ ମରୁଭୂମି ଭଳିଆ ସେ ସ୍ଥାନ ଥିଲା, ରାଜ୍ୟକୁ ଅଧା କରି କରି କହିକିରି ଆମେ ଅଧା ତୁମକୁ ଦେଇଦେଉଛୁ କହିକିରି ମରୁଭୂମିଟାକୁ ଦେଇଦେଲେ, କହିଲେ ନିଅ ତୁମେ ଏଇଠି ରାଜ୍ୟ କର। ଏଇଭଳି ଖାଣ୍ଡବପ୍ରସ୍ଥ ଥିଲା, ସେଇ ଖାଣ୍ଡବପ୍ରସ୍ଥରେ ପାଣ୍ଡବମାନେ ସବୁ ରହିଥିଲେ। ସେଇଠି ପାଣ୍ଡବମାନେ ରହିଥିଲା ମାନେ ସେହି ସମୟରେ ଭଗବାନ ଆସି ପହଞ୍ଚିଛନ୍ତି। ଭଗବାନ ତିନୋଟି ବିବାହ ଭଗବାନ ହୋଇଯାଇଛି, ଆ ଭିତରେ ଏସବୁ ବର୍ତ୍ତମାନ ଆସି ପହଞ୍ଚିଛନ୍ତି। ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ଭଗବାନ କାଳିନ୍ଦୀକୁ, କାଳିନ୍ଦୀ ସେଇ ଯମୁନା ନଦୀରେ ତପସ୍ୟା କରୁଥିଲେ ଭଗବାନ ପ୍ରାପ୍ତ ହେବା ପାଇଁ ସ୍ୱାମୀ ରୂପରେ, ତେଣୁ ଭଗବାନ ତାଙ୍କୁ ଯାଇକରି ଆଣିକରି ଉଦ୍ଧାର କରି ତାଙ୍କୁ ଆଣିଲେ। ଏସବୁ କଥା ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ହେଲା ପରେ ବର୍ତ୍ତମାନ ଏଇଠୁ ଆମେ କଥା କହିବା। ତେଣୁ ଏଠି କୁହାଯାଉ ଯଦୈବ କୃଷ୍ଣ ସନ୍ଧିଷ୍ଠ, ଯଦା କୃଷ୍ଣକୁ ସନ୍ଧିଷ୍ଠ, ସନ୍ଧିଷ୍ଠ କହିଲେ ଅନୁରୋଧ କଲେ। କୃଷ୍ଣ ସେଠି ଚାରି ମାସ ପାଇଁ ରହିଲେ, ଚତୁର୍ମାସ ଯେଉଁ ରହିଛି ବର୍ତ୍ତମାନ ଚତୁର୍ମାସ ଚାଲିଛି, ଏଇଭଳି ଗୋଟେ ଚତୁର୍ମାସରେ ଭଗବାନ ରହିଥିଲେ ସେଇଠି ଇନ୍ଦ୍ରପ୍ରସ୍ଥରେ। ତେଣୁ ସେଠି ରହିଥିଲେ ପାଣ୍ଡବମାନେ ତାଙ୍କୁ ପ୍ରାର୍ଥନା, ପାର୍ଥାନାଂ ପରମାଧୂତମ୍, ପାର୍ଥାନାଂ ପୃଥାଙ୍କର ପୁତ୍ର ପାର୍ଥ, ପାର୍ଥାନାମ ବହୁ ବଚନ କୁହାଯାଇଛି। ତେଣୁ ଏମାନେ ସବୁ ପ୍ରାର୍ଥନା କଲେ କୃଷ୍ଣଙ୍କୁ, ଆମେ ଏଇସବୁ ରହିଛୁ, ଆମ ପାଇଁ ଗୋଟେ ନଗର ତିଆରି କର। ଭଗବାନ ସେ ସମୟରେ ଦ୍ୱାରକା ନଗର ନିର୍ମାଣ କରିଥିଲେ, ଦ୍ୱାରକା ନଗର ଭାର ଯୋଜନ ବିସ୍ତୃତ ଏଇ ନଗର ଥିଲା, ଏଇ ଯେଉଁ ରହିଥିଲା। ତେଣୁ ଇଏ ମଥୁରାରେ ଭଗବାନ ରହିଲେ 18 ବର୍ଷ କାଳ, 18 ବର୍ଷ ପ୍ରତିବର୍ଷ ଜରାସନ୍ଧ 23 ଅକ୍ଷିଣୀ ସୈନ୍ୟ ଆଣିକରି ଭଗବାନଙ୍କ ଉପରେ ଆକ୍ରମଣ କରୁଥିଲେ, କୃଷ୍ଣଙ୍କ ଉପରେ। କାହିଁକି ନା କୃଷ୍ଣ ଜରାସନ୍ଧଙ୍କର ଜାମାତା ଯିଏ ହେବେ, କଂସକୁ ହତ୍ୟା କରିଥିଲେ, ସେଇଥିପାଇଁ ତାଙ୍କୁ ଯାଦବ ଶୂନ୍ୟ, ପୃଥିବୀକୁ ଯାଦବ ଶୂନ୍ୟ କରିବା ପାଇଁ ପ୍ରତିବର୍ଷ ସେ 23 ଅକ୍ଷିଣୀ ସୈନ୍ୟ ଆଣିକରି ଆସୁଥିଲେ ଯୁଦ୍ଧ କରିବା ପାଇଁ, କୃଷ୍ଣଙ୍କୁ ହତ୍ୟା କରିବା ପାଇଁ। କିନ୍ତୁ ପ୍ରତିବର୍ଷ ତାଙ୍କର ସବୁ ସୈନ୍ୟମାନେ ମୃତ୍ୟୁବରଣ କରୁଥିଲେ, କିନ୍ତୁ ସିଏ ବଞ୍ଚିଯାଉଥିଲେ ଭଗବାନ ତାକୁ ଛାଡ଼ି ଦେଉଥିଲେ, ଭଗବାନ ଚାହିଁଲେ ତାକୁ ହତ୍ୟା କରିପାରିଥାନ୍ତେ। ଏଇଭଳି ଭାବରେ ଯେଉଁ 18 ଥର ଯେତେବେଳେ ଆକ୍ରମଣ ହେଲା, ସେହି ସମୟରେ ଯେଉଁ ରହିଛନ୍ତି ଜଣେ ମେଛ ଯବନ ରହିଛନ୍ତି, କାଳ ଯବନ, ସେ 3 କୋଟି ସୈନ୍ୟ ଆଣିକରି ଆସିଥିଲା ମଥୁରା ଉପରେ ଆକ୍ରମଣ କରିବା ପାଇଁ। ଏସବୁ ବହୁତ ଘଟଣା ରହିଛି। ଭଗବାନ ତାଙ୍କୁ ସବୁ ବ୍ୟବସ୍ଥା କଲେ, ମଥୁରା ଭଗବାନ ତାଙ୍କୁ ନେଇଗଲେ, କାଳ ଯବନକୁ ନେଇଗଲେ ମୁଚୁକୁନ୍ଦ ପାଖକୁ। ମଥୁରାରୁ 40 ମାଇଲ ଦୂରରେ ଗୋଟେ ଗୁମ୍ଫା ରହିଛି, ଧବଳ ଗୁମ୍ଫା, ସେଇଠିକି ନେଇଗଲେ ଏବଂ ସେଇଠି ମୁଚୁକୁନ୍ଦ ଶୟନ କରିଥିଲେ। 27 ଦିବ୍ୟ ଯୁଗ ଧରି ସେ ଶୟନ କରିଥିଲେ, 27 ଦିବ୍ୟ ଯୁଗ ଧରି ଶୟନ କରିଥିଲେ ସେ ମୁଚୁକୁନ୍ଦ। ଏବଂ ସେ ବରପ୍ରାପ୍ତ ହୋଇଥିଲେ, ତାଙ୍କୁ ଯଦି ନିଦ୍ରାରେ କିଏ ଆଘାତ କରିବ ବା ବ୍ୟାଘାତ କରିବ, ସେ ତାଙ୍କୁ ଦେଖିଦେଲେ ଜଳିଯିବେ, ଏଇଭଳି ଭାବରେ ଭଗବାନ ସେ ଜାଣିଥିଲେ। ତେଣୁ ଭଗବାନ ନେଇଗଲେ ଏ କାଳଯବନକୁ, ସେଇଠି ନେଇଗଲେ। କାଳଯବନ ଭାବିଲା ଇଏ କୃଷ୍ଣ ଏଇଠି ଶୋଇଛନ୍ତି ବୋଲି କହିକି ଯେତେବେଳେ ପାଦାଘାତ କଲା, ସେତେବେଳେ ତାଙ୍କ ନିଦ୍ରା ଭାଙ୍ଗିଲା, ସତେଇଶ ଦିବ୍ୟ ଯୁଗ ମାନେ ଗୋଟିଏ ଦିବ୍ୟ ଯୁଗର ପରିମାଣ ହେଉଛି 43,20,000 ବର୍ଷ, ଏତିକିକୁ 27 ଗୁଣିଲେ ଏତେ କୋଟି କୋଟି ବର୍ଷ, ଏତିକି ବର୍ଷ ସେ ସହନ କରୁଥିଲେ। ଏଭଳି ଭଗବାନଙ୍କ ବ୍ୟବସ୍ଥାରେ ସବୁ ହେଇପାରିବ, ପଙ୍ଗୁଙ୍ଗ ଲଙ୍ଗାୟତି ଗିରିଂ। ତେଣୁ ଯେତେବେଳେ ପଦାଘାତ କଲେ ସେ ଚକ୍ଷୁ ଖୋଲିଦେଲେ, ଦେଖିଲା ବେଳକୁ ସେ ମୃତ୍ୟୁବରଣ କଲା। ଏଭଳି ଭାବେ ବହୁତ ଘଟଣା ରହିଛି, ଭଗବାନ ସେ ପ୍ରାର୍ଥନା କଲେ, ଏସବୁ କଥା ରହିଛି। ଆମର କହିବାର ଉଦ୍ଦେଶ୍ୟ, ତା ପୂର୍ବଦିନ ରାତିରେ ଭଗବାନ ବିଶ୍ୱକର୍ମାଙ୍କୁ କହିକିରି ଗୋଟେ ନଗର ନିର୍ମାଣ କରିଦେଲେ, 12 ଯୋଜନ ବିସ୍ତୃତ ନଗର ସମୁଦ୍ର ସମୁଦ୍ର ଭିତରେ ତିଆରି କରିଦେଲେ, 12 ଯୋଜନ। ଏଇଟା ଆଗରୁ ହେଇଥିଲା। ତେଣୁ ପାଣ୍ଡବମାନେ ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ଆପଣ ଏତେ ଗୋଟେ ସୁନ୍ଦର ନଗର ନଗର ନିର୍ମାଣ କଲେ, ଆମ ପାଇଁ ଗୋଟେ କରନ୍ତୁ କିଛି। ତେଣୁ ଏଇଟା ଯଦୈବ ଯଦା ହେବ କୃଷ୍ଣ ସନ୍ଦିଷ୍ଟ, କୃଷ୍ଣ ସେ ଭଗବାନ କୃଷ୍ଣ, କୃଷ୍ଣ ସବୁ ଶବ୍ଦରେ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। କୃଷ୍ଣ କୃଷ୍ଣ ଶବ୍ଦର ଅର୍ଥ ହେଉଛି, କୃଷ ହେଉଛି ଭୂବାଚକ, ଣ ହେଉଛି ଆନନ୍ଦ ବାଚକ, ଯିଏ ଆନନ୍ଦ ପ୍ରଦାନ କରନ୍ତି। ଯେମିତି ଆମେ ଭୂମି ଭୂମିରେ କେତେ ଫସଲ ତିଆରି କରୁଛେ, ଫସଲ ସୃଷ୍ଟି କରୁଛେ, ଫସଲ ଉତ୍ପନ୍ନ କରୁଛେ, ସେହିଭଳି ଭାବରେ ଭଗବାନ ଆନନ୍ଦ ପ୍ରଦାନ କରୁଛନ୍ତି। ଆନନ୍ଦ ଘନ କୃଷ୍ଣ, କୃଷ୍ଣ କହିଲେ ଆନନ୍ଦ ପ୍ରଦାନ କରନ୍ତି। ପାଣ୍ଡବମାନଙ୍କର ଭାବ ହେଉଛି, ଇଏ କୃଷ୍ଣ ଇଏ ଆନନ୍ଦ ପ୍ରଦାନ, କେତେ ଆନନ୍ଦ ରହିଛନ୍ତି ସିଏ, ତାଙ୍କର ପାଖରେ ସେଇଠି ରହିଛନ୍ତି ଭଗବାନ, ତାଙ୍କ ପାଖରେ ରହିଛନ୍ତି, କେତେ ତାଙ୍କ ଆନନ୍ଦ ଆନନ୍ଦ ଘନ ସିଏ, ସଚିଦାନନ୍ଦ ଘନ। ତେଣୁ କେତେ ଆନନ୍ଦ ସେ ପ୍ରାପ୍ତ ହେଉଥିବେ, ଯାହାଙ୍କର ନାମ ଉଚ୍ଚାରଣ କରିକି ଜଣେ ଏତେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଯାହାଙ୍କର ନାମରେ ଏତେ ଆନନ୍ଦ ରହିଛି। ଆଉ ତାଙ୍କର ସିଏ ଭଗବାନ ଭଗବାନ ନାମ ଭିତରେ କିଛି ତଫାତ ନାହିଁ, କିନ୍ତୁ ତଥାପି ସମସ୍ତେ ଶୁଦ୍ଧ ନାମ ନେଇପାରିବେ ନାହିଁ, ଆମେ ଶୁଦ୍ଧ ନାମ ନେଇପାରିବା ନାହିଁ। ଏବଂ ଭଗବାନ ମଧ୍ୟ ଏଇଠି ଅଛନ୍ତି, ବିଗ୍ରହ ରୂପରେ ଅଛନ୍ତି, କିନ୍ତୁ ଆମେ ସେଇଟାକୁ ଅନୁଭବ କରିପାରିବା ନାହିଁ, କିନ୍ତୁ ସ୍ୱୟଂ ଭଗବାନ ସେଇଠି ରହିଛନ୍ତି। ଏବଂ ଏମାନେ ମଧ୍ୟ ଭଗବାନଙ୍କ ଶୁଦ୍ଧ ଭକ୍ତ ସବୁ ପାଣ୍ଡବମାନେ, କେତେ ଆନନ୍ଦ ତାଙ୍କ ନହଉଥିବ ଭଗବାନଙ୍କ ସହିତ। ଭଗବତ ଗୀତାରେ ଅର୍ଜୁନ କହୁଛନ୍ତି ଭଗବାନ ସହିତ କିଭଳି ଲୀଳା ସବୁ କହୁଥିଲା, ଚଚାବସାତ୍ମସତ୍କୃତୋଷି ବିହାର ସଜ୍ୟାସନ ଭୋଜନେଶୁ ଏକୋଥବାପ୍ୟୁତ ତତ୍ ସମାଖ୍ୟଂ ତତ୍କ୍ଷାମୟେ ତ୍ୱାମହମପ୍ରମେୟମ୍। ଭଗବାନ ଯେତେବେଳେ ବିଶ୍ୱରୂପ ଦେଖେଇ ଦେଲେ, ସେହି ସମୟରେ ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ ଆପଣ ସେ ଭଗବାନ, ମୁଁ ଆପଣଙ୍କ ସହିତ ଏଭଳି ଭାବେ ଥଟା ତାମସା କରୁଥିଲି, ଚଚା ବସା ଆପଣଙ୍କୁ କ'ଣ ସବୁ ଥଟା ମଜା କରୁଥିଲି, ଅସତ୍କୃତ ଅସତ୍ କଥା ମୁଁ ଆପଣଙ୍କୁ ବହୁତ କଥା କହିଛି, ବିହାର ଶଯ୍ୟା ସନଭୋଜନ ଏସୁ ବିହାର କରୁଥିଲେ। ଆଉ ପୂର୍ବରୁ ବର୍ଣ୍ଣନା କଲା କିଭଳି ଭଗବାନ ବିହାର କରୁଥିଲେ, ଗୋଟିଏ ଶଯ୍ୟାରେ ଶୟନ କରୁଥିଲେ ଭଗବାନ, ବିଶେଷ ଭାବରେ ଅର୍ଜୁନ କଥା କହୁଛନ୍ତି। ଆସନ ଗୋଟିଏ ଆସନରେ ବସୁଥିଲେ, ଭୋଜନ କରୁଥିଲେ, ଏକ ସମୟରେ ଭୋଜନ କରୁଥିଲେ। ବର୍ଣ୍ଣନା କରାଯାଇଛି ଭଗବାନ ଯେତେବେଳେ ଆସନ୍ତି ପାଣ୍ଡବମାନଙ୍କ ପାଖକୁ, ତାଙ୍କ ରାଣୀମାନଙ୍କୁ ସେଇଟା ଆଣିକି ଆସିଥିଲେ, ଭଗବାନ ମଧ୍ୟ ରୋଷେଇରେ ସାହାଯ୍ୟ କରନ୍ତି, ଭଗବାନ ରୋଷେଇରେ ସାହାଯ୍ୟ କରନ୍ତି। ପାଣ୍ଡବମାନେ ସବୁ ହେଉଛି 16,108 ରାଣୀଙ୍କର ତାଙ୍କର ଥିଲା ସେ ସମୟରେ, ପର ଘଟଣା 16,108 ରାଣୀ ଥିଲେ ନା, 16,108 ରାଣୀ ନଥିଲେ ବୋଧେ, ସେ 16,108 ରାଣୀ, ହଁ ହଁ 16,108 ରାଣୀ ଥିଲେ ଆଣିଥିଲେ। ସେ ଆସିଥିଲେ, ଯଜ୍ଞ ଫଜ୍ଞ ସବୁ ହେଉଛି, ବିଭିନ୍ନ ପ୍ରକାର କାର୍ଯ୍ୟ ରହୁଛି, ସବୁ ଆସିଥିଲେ। ସେହି ସମୟରେ ଭଗବାନ କ'ଣ କହୁଛନ୍ତି, ରୋଷେଇ କରୁଛନ୍ତି, ପରିବା କାଟୁଛନ୍ତି, ପରିବା କାଟୁଥିଲା ବେଳେ ଭଗବାନ ଏଭଳି ହେଉଛି, ତାଙ୍କ ଆଙ୍ଗୁଠି କଟିଗଲା, ଆଙ୍ଗୁଠି ଯେତେବେଳେ କଟିଗଲା ସମସ୍ତେ ବ୍ୟସ୍ତ ହେଲେ, କ'ଣ ହେବ କ'ଣ, ଭଗବାନଙ୍କର ହାତରେ କ'ଣ ଅଛି, ତା ଭିତରେ ରକ୍ତ ଅଛି, କିନ୍ତୁ ରକ୍ତ ବାହାରିଲା ଭଗବାନ, ସିଏ ଭଗବାନ ଲୀଳା ଏଭଳି ରହିଛି, ଟିକେ ଭୁଲ ବାହାରି ପାରିବ ନାହିଁ, ଭଗବାନ ଲୀଳା ଏଠି ଭୁଲ ହେଇଗଲା ଏମିତି ନା, ଏକ୍ଜାକ୍ଟ ଲୀଳା କରୁଛନ୍ତି, ମନୁଷ୍ୟ ଲୀଳା କରୁଛନ୍ତି, ହାତ କଟିଗଲେ ରକ୍ତ ନ ବାହାରିଲେ କେମିତି ହେବ, କି ହେବ ଆଉ କି ଲୀଳା ହେଲା, କିନ୍ତୁ ଭଗବାନଙ୍କ ଶରୀର ଭିତରେ କିଛି ରକ୍ତ ନାହିଁ, ଆମର ଯେମିତି ଶରୀର ଭିତରେ ହାଡ଼ ମାଂସ ସବୁ ରହିଛି ସେସବୁ ତାଙ୍କର ନାହିଁ, କିନ୍ତୁ ସେ ଲୀଳା କରୁଛନ୍ତି। ରକ୍ତ ଦେଖିକି ସମସ୍ତେ ରାଣୀମାନେ ବ୍ୟସ୍ତ ହେଉଛନ୍ତି, କ'ଣ କରିବା କ'ଣ କରିବା ହେଇକିରି ଦ୍ରୌପଦୀ କ'ଣ କଲେ ନା ତାଙ୍କ ପାଟବସ୍ତ୍ର ପରିଧାନ କରିଥିଲେ, ପାଟବସ୍ତ୍ର ଚେରିକିରି ଲଗେଇଦେଲେ, ସେଇଠି ଗୁଡ଼େଇଦେଲେ। ତେଣୁ ଏଇ ଯେଉଁ ଗୋଟିଏ ଛୋଟିଆ କପଡ଼ା ଖଣ୍ଡେ ଦେଲେ ଭଗବାନଙ୍କୁ, ଭଗବାନ ତା ବଦଳରେ କ'ଣ ନ ଦେଲେ ତାଙ୍କୁ? କୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ, କୁରୁ ସଭା ତଳେ ଅଧୀର ଜଣାଣ, କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ, କୋଟି ବସ୍ତ୍ର ଲଜ୍ଜା କଲ ବାରଣ, ଆହେ ନୀଳ ଶୈଳ ପ୍ରବଳ ମତ ବାରଣ, ପ୍ରବଳ ମତ ବାରଣ, ମୋ ଆରତ ନଳିନୀବ ନାକୁ କର ଧଳନ, ମୋ ଆରତ ନଳିନୀବ ନାକୁ କର ଧଳନ, ଆହେ
ବୋଲନ୍ତୁ ବୋଲନ୍ତୁ।
ଠିକ୍ ଅଛି। ତେଣୁ ଗୋଟେ ଥର ପାରାଦ୍ୱୀପରେ ଆମର ଗୋଟେ ଅଫିସ୍ ଥିଲା, ରେସିଡ଼େନ୍ସିଆଲ, ମୁଁ ଅଡ଼ିଟର୍ ଥିଲି, ଆଗରୁ ଅଡ଼ିଟ୍ ଅଫିସ୍ରେ ଥିଲି, ସେଠି ଆମର ଗୋଟେ ଅଡ଼ିଟ୍ ଅଫିସ୍ ଅଡ଼ି, ମୁଁ ସେଠି ଥିଲି। ହେଲାବେଳେ ମୋତେ ସେଦିନ ତାଙ୍କର ପ୍ରତି ସଂକ୍ରାନ୍ତିରେ ଜଗନ୍ନାଥ ମନ୍ଦିରରେ ଗୋଟେ ସତ୍ସଙ୍ଗ ହୁଏ, ମୋତେ ସେଦିନ ଡାକିଥିଲେ କଥା କହିବା ପାଇଁ, ମୁଁ ସେଠି କଥା କହିଥିଲି। କଥା କହିଲା ପରେ ସେଠି ସବୁ ସଂକୀର୍ତ୍ତନ ଦଳ ଥିଲେ, ସେମାନେ ଶୁଣୁଥିଲେ, କିନ୍ତୁ ମୁଁ କଥା କହି କହିକି ଚାଲିଗଲି। କଥା କହି ସାରିଲା ପରେ ସିଏ କହିଲେ, ଆପଣ ଖାଲି କଥା କହିଲେ ଆଉ କିଛି ଗୀତ ବୋଲିଲେ ନାହିଁ, ଏମାନେ ସବୁ ମୃଦଙ୍ଗ ଖୋଳ କରତାଳ ସବୁ ଧରିକି ରହିଥିଲେ, ତେଣୁ ମୁଁ ତ କଥା କହିକି ଚାଲିଗଲି। ତେଣୁ ସେ ତାପରେ ମୁଁ ଚିନ୍ତା କଲି, ଆରେ ଏମାନେ ସବୁ ବସିଛନ୍ତି, ଟିକେ କିଛି ଗୀତ ଫୀତ ବୋଲିଲେ ତାଙ୍କ ମନ ମନ ଖୁସି ହେବ, ସେଥିପାଇଁ ମୁଁ କହିଲି ପ୍ରଭୁଙ୍କୁ। ଯାହା ହଉ, ପ୍ରଭୁଙ୍କର ମାନ ନାହିଁ ମାନେ ଆମର କିଛି ଅସୁବିଧା ନାହିଁ। ତେଣୁ ଏଇ ଯେଉଁ କଥା ହେଉଥିଲା ଯେ ଏ ଯେଉଁ ଭଗବାନ କୃଷ୍ଣ କେତେ ଆନନ୍ଦ, ଭଗବାନ କେତେ ଆନନ୍ଦ ସେମାନେ ପ୍ରାପ୍ତ ନଉଥିବେ, ତେଣୁ ସେଠି କୃଷ୍ଣ ଶବ୍ଦ ବ୍ୟବହାର କରାଯାଏ। ସେଥିପାଇଁ କୃଷ୍ଣ ଅନେକ ତାଙ୍କ ନାମ ରହିଛି କୃଷ୍ଣ ବୋଲି କୁହାଯାଉଛି, କାହିଁକି ଏତେ ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି, ତେଣୁ ତାଙ୍କୁ କହୁଛନ୍ତି ସନ୍ଦିଷ୍ଟ, ତାଙ୍କୁ ସେମାନେ ଅନୁରୋଧ କରୁଛନ୍ତି। କୃଷ୍ଣ ବଡ଼ ଭାଇ ହେବେ, ଯୁଧିଷ୍ଠିର ମହାରାଜ, ଭୀମ ଏମାନେ ସବୁ ବଡ଼ ଭାଇ, ଭୀମ ଗୋଟେ ବର୍ଷ ବଡ଼ କୃଷ୍ଣଙ୍କ ଠାରୁ, ଯୁଧିଷ୍ଠିର ମହାରାଜ ଆଉ ଗୋଟେ 2 ବର୍ଷ ବଡ଼, ଅର୍ଜୁନ ଭଗବାନଙ୍କ ସମସାମୟିକ, ଏ ପାଖାପାଖି 35 ବର୍ଷ ଲୀଳା, ଭଗବାନଙ୍କ ସେତେବେଳେ ପାଖାପାଖି 35 ବର୍ଷର କଥା ସେହି ସମୟରେ କଥା, ଏବଂ ନକୁଳ ସହଦେବ ଗୋଟେ ବର୍ଷ କମ୍, ଏକ ଜାଣିଲା ସେମାନେ ଗୋଟେ ବର୍ଷ କମ୍ ତାଙ୍କର, ଭଗବାନଙ୍କର 1 ବର୍ଷ କମ୍ ତାଙ୍କର ଆୟୁଷ ମାନେ ବୟସ ତାଙ୍କର। ତେଣୁ ଏଇଭଳି ଭାବରେ ପାଣ୍ଡବମାନେ ପ୍ରାର୍ଥନା କଲେ, ସନ୍ଦିଷ୍ଟ ପ୍ରାର୍ଥନାଂ ପରମାଦ୍ଭୁତମ୍, ପ୍ରାର୍ଥନା କଲେ, କୃଷ୍ଣ ତୁମେ ଗୋଟେ ଦ୍ୱାରକ ନଗର ନିର୍ମାଣ କଲ, ଆମ ପାଇଁ ଗୋଟେ ନଗର ନିର୍ମାଣ କରିଦେଉନ। ରାତାରାତି ସେ ନିର୍ମାଣ କରିଥିଲେ, ରାତାରାତି ନିର୍ମାଣ କରିଥିଲେ, ଏବଂ ମଥୁରା ଯେଉଁ ମଥୁରା ରହିଥିଲେ ସେମାନେ ସବୁ ମଥୁରାବାସୀମାନେ ରାତିରେ ସବୁ ସେଠିକି ସେ ପଳାଇଗଲେ। ଆମର ସବୁ ପାଶ୍ଚାତ୍ୟ ଜଗତରେ ଗୋଟେ କଥା ରହିଛି, ସେଠି କ'ଣ ହେଉଛି ତାଙ୍କ ଟାଇମ୍ ଚେଞ୍ଜ ହୁଏ, ଶୀତ ଦିନ ହେଲେ ଘଣ୍ଟାଟେ ବଢ଼ିଯିବ, ଖରାଦିନେ ଘଣ୍ଟାଟେ କମିଯିବ। ଗୋଟେ ଥର ଆମେ ଆମର ସେ ସାନ ପୁଅ ରହିଛି ଡେନମାର୍କରେ, ଆମେ ସେଠି ରହିଥିଲୁ, ସେଠି କ'ଣ ହେଇଛି ରାତିରେ ମା ନିଦ ଭାଙ୍ଗିଗଲା, ଗୋଟେ ଦେଖିଲା ବେଳକୁ 12 ଗୋଟେ କ'ଣ ହେଇଛି, ତାପରେ ପୁଣି ଥରେ ଉଠିଲା ଦେଖ ପୁଣି ସେଇ ତେଣୁ ସେ ଶୀତ ଦିନ ଥିଲା, ତ ଶୀତ ଦିନ ଥିଲା, ଗୋଟେ ବର୍ଷ ଗୋଟେ ଘଣ୍ଟା ବଢ଼େଇଦେଲେ। ସେମିତି ଏମାନେ ସବୁ ରାତିରେ ଶୋଇଥିଲେ, ଆଉ ଶୋଇଥିଲେ ସକାଳୁ ଉଠିଲା ବେଳକୁ ଦେଖିଲା ବେଳକୁ ଦ୍ୱାରକା, ସେ ଜାଣିନାହାନ୍ତି ଯେ ଦ୍ୱାରକା ବୋଲି, କାରଣ ସେଇ ରାତାରାତି ନିର୍ମାଣ ହେଇଛି, ରାତାରାତି ନିର୍ମାଣ ହେଇଛି, ସେମାନେ କ'ଣ ଏଇ ଜାଗା, ଏଇ କେଉଁ ଜାଗା ଏମିତି ହେଇକିରି ତାପରେ ଦେଖିଥିବେ ଯେଉଁ ଗେଟ୍ ସବୁ ରହିଛି, ଗେଟ୍ରେ ଲେଖା ହେଇଛି ଦ୍ୱାରକା, ଦ୍ୱାରକା ସେଇ ତ ଜାଣିବେ ମାନେ ସବୁ ଦ୍ୱାରକା ବୋଲି, ଏଭଳି ଘଟଣା ରହିଛି। ତେଣୁ ପ୍ରାର୍ଥନା, ପାଣ୍ଡବମାନେ ତାଙ୍କୁ ପ୍ରାର୍ଥନା କଲେ, ଆମ ପାଇଁ ଗୋଟେ ନଗର ନିର୍ମାଣ କର, ତୁମ ପାଇଁ ନିର୍ମାଣ କରିଛି, ଆମ ପାଇଁ ଗୋଟେ କର। ଯେତେବେଳେ କହିଲେ ତେଣୁ ଭଗବାନ ପରମାଧୂତମ ଅଦ୍ଭୁତ, ଏଭଳି ନଗର କେହି ନଥିବ। ଇଏ ଯେଉଁ ରହିଛନ୍ତି ସେଇ ସମୟରେ ହସ୍ତିନାପୁରରେ ରହୁଥିଲେ ଦୁର୍ଯ୍ୟୋଧନ, ତାଙ୍କର ମଧ୍ୟ ସେଇଭଳି ଭାବରେ ବହୁତ ଐଶ୍ୱର୍ଯ୍ୟ ଥିଲା। ମହାଭାରତରେ ବର୍ଣ୍ଣନା କରାଯାଇଛି ତାଙ୍କର ରାଜସଭାରେ 2,00,000 ସ୍ୱର୍ଣ୍ଣ ସିଂହାସନ ଥିଲା। 2,00,000 ଗୋଟିଏ ସୁନାର ଯଦି ଆସନ କରାଯିବ କେତେ ଟଙ୍କା ହବ ସେଇଟା? 2,00,000 ଏଇଭଳି ଭାବରେ ବର୍ଣ୍ଣନା କରା, ଏତେ ଐଶ୍ୱର୍ଯ୍ୟ ରହିଛି। କିନ୍ତୁ ଇଏ ଯେଉଁ ହେଲା, ଇଏ ଯେଉଁ ତିଆରି କଲେ ଆହୁରି ଶ୍ରେଷ୍ଠ ତାଠାରୁ ଅନ୍ୟ। ଏ ଭୌତିକ ଜଗତ କଥା କ'ଣ କହିବା, ଆପଣ ଯେତେ ଉନ୍ନତ ଲୋକକୁ ଯିବେ ସେତେ ଐଶ୍ୱର୍ଯ୍ୟ 100 ଗୁଣ ଲେଖା ଅଧିକା ରହିଛି ସ୍ୱର୍ଗର ଐଶ୍ୱର୍ଯ୍ୟ। ସ୍ୱର୍ଗରେ ଆମକୁ କୁହାଯାଏ, ଆଚାର୍ଯ୍ୟମାନେ କହନ୍ତି ସ୍ୱର୍ଗର ଦେବତାମାନେ ଏ ମନୁଷ୍ୟମାନଙ୍କର ଯେଉଁ ରହିଛି ଐଶ୍ୱର୍ଯ୍ୟ ଦେଖି ମନୁଷ୍ୟମାନଙ୍କୁ ସେ ଭାବନ୍ତି ଘୁଷୁରୀ ଭଳି, ଘୁଷୁରୀ ଭଳି ମାନେ ରହିଛନ୍ତି। ସେଇଥିପାଇଁ ଯେତେବେଳେ ସେ ପୃଥିବୀ ପୃଷ୍ଠକୁ ଆସନ୍ତି, ପୃଥିବୀ ପୃଷ୍ଠରେ ସେ ପାଦ ଲଗାନ୍ତି ନାହିଁ, ପୃଥିବୀରେ ପାଦ ଲଗେଇବା ତାଙ୍କୁ ଭଲ ଲାଗେନି। ଏତେ ଏଇଟାକୁ ସେମାନେ ଗ୍ରହଣ ଏତେ ଉନ୍ନତ ନୁହଁ। ଆମେ ଯେମିତି ଘୁଷୁରୀକୁ ଦେଖିଲେ ଯେଉଁଭଳି ଭାବୁଛେ ସେଇଭଳି ଭାବରେ ମନୁଷ୍ୟକୁ ଦେଖିଲେ ତାଙ୍କୁ ସେଭଳି ଲାଗେ ଦେବତାମାନଙ୍କୁ। ତେଣୁ କିନ୍ତୁ ତାଙ୍କଠାରୁ ମଧ୍ୟ ଆହୁରି ଐଶ୍ୱର୍ଯ୍ୟ ପ୍ରାପ୍ତ ହେଲେ ଇଏ ପରମାଦ୍ଭୁତମ, ବହୁତ ଅଦ୍ଭୁତ ରୂପକ ନଗର ନିର୍ମାଣ କଲେ। କାରୟାମାସ ନଗରଂ, ଭଗବାନ କରିଦେଲେ, ଭଗବାନଙ୍କର ଭଗବାନ କଲେ କ'ଣ ନା ବିଚିତ୍ରଂ ବିଶ୍ୱକର୍ମଣା, ସେ ଏଭଳି ନଗର ତିଆରି କଲେ ଯେଉଁଟା ବିଚିତ୍ର, ବହୁତ ବିଚିତ୍ର ନଗର କଲେ। ପରମ ଅଦ୍ଭୁତମ, ଖାଲି ଅଦ୍ଭୁତ ନୁହଁ ପରମ ଅଦ୍ଭୁତମ। ତେଣୁ ସେସବୁ ଯେଉଁ ନଗର ହେଇଛି କିଭଳି ଭାବରେ ସବୁ ରହିଛି, ଆମର ଯେଉଁ ଦ୍ୱାରକା ନଗରର ବର୍ଣ୍ଣନା କରାଯାଇଛି ପ୍ରଥମ ସ୍କନ୍ଧ 11 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ସବୁ ରହିଛି, ବହୁତ ରାସ୍ତା ସବୁ ରହିଛି, କ'ଣ ରାଜରାଥା ରାଜପଥ ଏବଂ ଗଳି ପଥ ସବୁ ରହିଛି। ସେଇଭଳି ଭାବେ ବିଭିନ୍ନ ପ୍ରକାର ଯେଉଁ ରହିଛି କ'ଣ ପାର୍କ ଯେଉଁ କହନ୍ତି ପାର୍କ ସବୁ ରହିଛି, ଉପବନ ବନ ଉପବନ ଏଇଭଳି ଭାବରେ ଅନେକ ପ୍ରକାର ସବୁ ରହିଛି ସେଠି। ଏତେ ସବୁ ରହିଛି ଐଶ୍ୱର୍ଯ୍ୟ, ଲୋକମାନେ ଯାହା ବି ସବୁ ପାଶ୍ଚାତ୍ୟ ଜଗତକୁ ସବୁ ବୁଲିବା ପାଇଁ ଯାଆନ୍ତି, ପାଶ୍ଚାତ୍ୟ ଜଗତ ବୁଲିବା ପାଇଁ ଯାଆନ୍ତି। ମୁଁ ଯାଇଥିଲି ଏଠିକି ଥରେ ସ୍ୱିଜରଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡରେ ଆମର ଗୋଟେ ରହିଛି ଇସ୍କନ ସେଣ୍ଟର ରହିଛି ଲାଙ୍ଗେନ୍ ଥେଲବେଲ ଗୋଟେ ରହିଛି ଜୁରିକ ପାଖରେ, ଜୁରିକରୁ 60 କିଲୋମିଟର ଦୂର। ସେଠି ମୁଁ ରହିଥିଲି ଗୋଟେ ସପ୍ତାହ ପାଖରେ ରହିକି ସେଠି କଥା କହୁଥିଲି। ସେଠିର ମୁଁ ଗୋଟେ ଫଟୋ ଉଠେଇକିରି ଛାଡ଼ିଥିଲି ଫେସବୁକ୍ରେ, ତାକୁ ଦେଖିକିରି ଲୋକମାନେ ଆସୁଛନ୍ତି ଏତେ ସୁନ୍ଦର ଜାଗା, ନନ୍ଦନକାନନ ସ୍ୱର୍ଗର ନନ୍ଦନକାନନ ଯେଉଁଭଳି ରହିଛି ସେଇଭଳି ସେ ଜାଗା ରହିଛି। ସେଇଭଳି ଭାବରେ ଏ ଯେଉଁ ରହିଛି ନଗରକୁ ନିର୍ମାଣ କରିଛନ୍ତି ଭଗବାନ, ଭଗବାନ ଏଇଭଳି ଚିନ୍ତା କରିଥିବେ। ତେଣୁ ଏଇଠି କହୁଛୁ କାରୟାମାସ ନଗରଂ ବିଚିତ୍ରଂ ବିଶ୍ୱକର୍ମଣା, ଭଗବାନଙ୍କୁ ଯେତେବେଳେ ସେ ଅନୁରୋଧ କଲେ, ଭଗବାନ ଅନୁରୋଧ କଲେ ବିଶ୍ୱକର୍ମାଙ୍କୁ, ବିଶ୍ୱକର୍ମା ହେଉଛି ଦେବତାମାନଙ୍କର ଶିଳ୍ପୀ, ଦେବଲୋକରେ ଶିଳ୍ପୀ ରହୁଛନ୍ତି ବିଶ୍ୱକର୍ମା, ବିଶ୍ୱକର୍ମା ତାଙ୍କୁ ବିଶ୍ୱକର୍ମାଙ୍କର ଅଦ୍ଭୁତ କର୍ମ ସବୁ ରହିଛି ଆମେ ଭାଗବତରେ ବର୍ଣ୍ଣନା କରାଯାଇଛି। ଏଇଭଳି ଭାବରେ ସବୁ ନଗର ନିର୍ମାଣ କରିଛନ୍ତି ଯେଉଁଟାକୁ ନିର୍ମାଣ କରିବା ପାଇଁ କେତେ ଦିନ ଲାଗେ ନାହିଁ, ଗୋଟେ ମୁହୂର୍ତ୍ତରେ ହେଇଯାଏ। ଯେମିତି ଆମେ କହିଲେ ଦ୍ୱାରକା ନଗର ସେ ରାତାରାତି ସବୁ ନିର୍ମାଣ କରିଦେଲେ, ସେଇଭଳି ଭାବରେ ଆମେ ଦେଖୁଛେ 8ମ ସ୍କନ୍ଧରେ 23 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନ ଯେତେବେଳେ ବାମନ ଦେବଙ୍କର ଲୀଳା ଚାଲିଥିଲା ସେହି ସମୟରେ ଭଗବାନ ଯେତେବେଳେ ବଳିକୁ କହିଲେ ତୁମେ ଯାଅ ପାତାଳକୁ ଯାଅ କିଛି ସମୟ ସେଠି ରହିବ, ଯେତେବେଳେ କହିଦେଲେ ସେହି ସମୟରେ ଭଗବାନଙ୍କ ସଂକଳ୍ପ ହେଇଗଲା, ଆମର ଯେଉଁ ପୃଥିବୀ ରହିଛି ଆଉ ପୃଥିବୀ ତଳେ 7ଟି ଲୋକ ରହିଛି, ଆ ତଳେ ରହୁଛି ଅତଳ, ତା ତଳେ ରହୁଛି ବିତଳ, ତା ତଳେ ସୁତଳ, ତାପରେ ତଳାତଳ ମୈତଳ ରସାତଳ ପାତାଳ, ଏଇଭଳି ଭାବରେ 7ଟି ଲୋକ ରହିଛି। ପାତାଳ ତଳେ ରହିଛି ସବୁ କ'ଣ ନା ସବୁ ନର୍କ ରହିଛି, 28ଟି ନର୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଏଇଭଳି ଭାବରେ ଆହୁରି ନର୍କ ରହିଛି, 5ମ ସ୍କନ୍ଧ 26 ଅଧ୍ୟାୟରେ 28ଟି ନର୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତା ତଳେ ରହିଛନ୍ତି ଭଗବାନ, ଭଗବାନ ଗର୍ଭୋଦୟ ବିଷ୍ଣୁ, ଗର୍ଭୋଦୟ ବିଷ୍ଣୁଙ୍କର ଯେଉଁ କ'ଣ ନାଭିରୁ ଯେଉଁ ପଦ୍ମ ବାହାରି ସେଥିରେ ସବୁ ଭୌତିକ ଜଗତ ସୃଷ୍ଟି ହେଇଛି। ଗର୍ଭୋଦୟ ବିଷ୍ଣୁ ଇଏ ଶୟନ କରିଛନ୍ତି ଅନନ୍ତ ପଦ୍ମନାଭଙ୍କ କ'ଣ ଅନନ୍ତଙ୍କ ଶରୀରରେ ଶୟନ କରିଛନ୍ତି, ଆମର କହିବାର ଉଦ୍ଦେଶ୍ୟ ଥିଲା, ଏଇ ଯେଉଁ ରହିଛନ୍ତି ସୁତଳ ଲୋକ, ସେଇ ସୁତଳ ଲୋକ ସେହି ସମୟରେ ଭଗବାନ ମନରେ ସଂକଳ୍ପ କରିଦେଲେ, ବିଶ୍ୱକର୍ମା ତିଆରି କରିଦେଲେ, ନଗର ତିଆରି କରିଦେଲେ ସୁତଳ ଲୋକ। ଏଭଳି ନଗର ତିଆରି କଲେ ଇନ୍ଦ୍ରଲୋକଠାରୁ ଆହୁରି ଅଧିକ ଐଶ୍ୱର୍ଯ୍ୟ ସେଠି ରହିଛି, ଏବଂ ତାକୁ ତିଆରି କରିବା ପାଇଁ ବହୁତ ସମୟ ଲାଗିଲାଣି। ସାଙ୍ଗେ ସାଙ୍ଗେ ଯେତେବେଳେ ଯାଇ ପହଞ୍ଚିଲେ, ବଳି ମହାରାଜ ଯେତେବେଳେ ପହଞ୍ଚିଲେ, ସେସବୁ ନଗର ନିର୍ମାଣ ହେଇ ରେଡ଼ି ହେଇଯାଇଛି। ଭଗବାନ ଏଇଭଳି ଅଦ୍ଭୁତ କର୍ମା, ଏଠି ଅଦ୍ଭୁତ କୁହାଯାଇଛି, ଏବଂ ଏହି ହେଉଛି ପରମ ଅଦ୍ଭୁତ। ଅଦ୍ଭୁତ ଭଗବାନଙ୍କର ଗୋଟେ ନାମ ହେଉଛି ଅଦ୍ଭୁତ କର୍ମା, ଅଦ୍ଭୁତ। ପରୀକ୍ଷିତ ମହାରାଜ ଯେତେବେଳେ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ସୁଖଦେବ ଗୋସ୍ୱାମୀ ଚିନ୍ତା କରୁଛନ୍ତି, ପରୀକ୍ଷିତ ତମେ ତ ସବୁ ଜାଣିଛ, ମୁଁ କ'ଣ କହିବି ଭଗବାନ ବିଷୟରେ, ମୁଁ କ'ଣ କହିବି, ତମେ ତ ସବୁ ଜାଣିଛ। ତେଣୁ ସେ ଏଇ ଶ୍ଳୋକଟି କହିଛନ୍ତି, ଭଗବାନଙ୍କର ଲୀଳା ଏଭଳି, ଯେତେ ଶୁଣିଲେ ମଧ୍ୟ ସବୁବେଳେ ଅଦ୍ଭୁତ ଲାଗିବ। ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟ 8-9 ଶ୍ଳୋକରେ ପରୀକ୍ଷିତ ମହାରାଜ କହୁଛନ୍ତି, ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ବିଭିନ୍ନ ସୃଷ୍ଟି ସମ୍ବନ୍ଧରେ, କେମିତି କ'ଣ ହେଲା, କେମିତି ସୃଷ୍ଟି ହେଉଛି, ଏସବୁ ବିଷୟରେ ବର୍ଣ୍ଣନା କରୁଛନ୍ତି, ପ୍ରଶ୍ନ ପଚାରୁଛନ୍ତି। ସେହି ସମୟରେ ସୁଖଦେବ ଗୋସ୍ୱାମୀ ଚିନ୍ତା କରି, ତମେ ତ ସବୁ ଜାଣିଛ, ମୁଁ ତମକୁ କ'ଣ କହିବି। ତେଣୁ ସେ ଏ ଶ୍ଳୋକଟି କହିଛନ୍ତି, ରାଜା କହୁଛନ୍ତି ପରୀକ୍ଷିତ ମହାରାଜ, ନୂନଂ ଭଗବତୋ ବ୍ରହ୍ମନ୍ ହରେର୍ ଅଦ୍ଭୁତ କର୍ମଣ ଦୁର୍ବିଭାବଂ ଇବାଭାତି କବିଭିଷ୍ଠାପି ଚେଷ୍ଟିତମ୍। ଭଗବାନଙ୍କ କର୍ମ ଅଦ୍ଭୁତ କର୍ମ। ନୂନଂ ଭଗବତ ବ୍ରହ୍ମନ୍, ହେ ବ୍ରହ୍ମନ୍ ସୁଖଦେବ ଗୋସ୍ୱାମୀ, ଭଗବାନଙ୍କର ଯେଉଁ ହରିଙ୍କର କର୍ମ ହେଉଛି ଅଦ୍ଭୁତ କର୍ମ, ହରିଙ୍କର କର୍ମ ହେଉଛି ଅଦ୍ଭୁତ କର୍ମ। ଦୁର୍ବିଭାବ ବିଭାଭାତି, ଏଇଟାକୁ ଯେ ଶୁଣିବ ଯେ ଭକ୍ତ ନୁହନ୍ତି, ସେ ଭାବିବେ ଏସବୁ କଳ୍ପନା ଜିନିଷ, ମନଗଢ଼ା ଜିନିଷ ସବୁ, ଏମାନେ ସବୁ ବେକାରିଆ ବସିଛନ୍ତି, ତାଙ୍କ କିଛି କାମ ନାହିଁ, ଆଉ ସେସବୁ ମନଗଢ଼ା କଳ୍ପନା ସବୁ ଚିନ୍ତା କରୁଛନ୍ତି। ଏଇଭଳି ଭାବରେ ସେମାନେ ଭାବନ୍ତି, ଯେମାନେ ଭଗବାନ ଭକ୍ତ ନୁହନ୍ତି, ନାସ୍ତିକ ବ୍ୟକ୍ତିମାନେ ଏଇଭଳି ଭାବରେ ଚିନ୍ତା କରନ୍ତି, କାରଣ ଭଗବାନଙ୍କର ଲୀଳାକୁ ଭକ୍ତ ହିଁ ବୁଝିବ, ଅନ୍ୟମାନେ ବୁଝିପାରିବେନି, ସେମାନେ ଭାବିବେ ଏସବୁ ମନଗଢ଼ା ଜିନିଷ, କଳ୍ପନା ଜିନିଷ। ଭକ୍ତ ଜାଣିବ ଭଗବାନ, ଗୋଟେ ଥରେ କ'ଣ ହେଇଛି, ନାରଦ ମୁନି ଥରେ ଯାଇଛନ୍ତି, ନାରଦ ମୁନି ତ ସବୁବେଳେ ଭଗବାନଙ୍କ ସହିତ ଦେଖା ସାକ୍ଷାତ ହେଉଛି, ସବୁ ହେଉଛି, ଲୀଳା ବିଭିନ୍ନ ସ୍ଥାନରେ ବୁଲୁଛନ୍ତି ସେ ନାରଦ ମୁନି। ଆମର ସମ୍ପ୍ରଦାୟ ହେଉଛି ନାରଦ ମୁନିଙ୍କ ସମ୍ପ୍ରଦାୟ। ନାରଦ ଆପଣ କେଉଁଠି ଲେଖା ପକ୍ଷା ନେଇଛନ୍ତି ନା କ'ଣ କ'ଣ? ଆଚ୍ଛା, ତେଣୁ ଏ ଆମର ସମ୍ପ୍ରଦାୟ ହେଉଛି ନାରଦ ମୁନିଙ୍କ ସମ୍ପ୍ରଦାୟ। ନାରଦ ଭଗବାନ ପ୍ରଥମେ ଜ୍ଞାନ ଦେଲେ ବ୍ରହ୍ମାଙ୍କୁ, ବ୍ରହ୍ମା ଦେଲେ ନାରଦଙ୍କୁ, ନାରଦ ଏଇ ସମ୍ପ୍ରଦାୟରେ ଆମେ ଆସୁଛେ, ନାରଦ ବ୍ୟାସଦଙ୍କୁ ଦେଲେ, ଏଇଭଳି ଭାବରେ ସମ୍ପ୍ରଦାୟ ଆମେ ଆସୁ, ସେଇ ସମ୍ପ୍ରଦାୟରେ ଆମେ ଆସୁଛେ। ନାରଦ ମୁନି ସବୁବେଳେ ଭଗବାନଙ୍କ ସହ ଦେଖା କରନ୍ତି, ଯାଉଛନ୍ତି, ସେହି ସମୟରେ ଯାଉଥିଲା ବେଳେ ପୃଥିବୀ ପୃଷ୍ଠରେ ଆସିଥିଲେ, ପୃଥିବୀ ଯାଉଥିଲା ବେଳେ ଜଣେ ବ୍ରାହ୍ମଣ ଦେଖିଲେ ନାରଦ ମୁନିକୁ, ନାରଦ ମୁନି ଆମେ ଯେତେବେଳେ ବ୍ରାହ୍ମଣଙ୍କୁ, ନାରଦ ମୁନି ବୋଲି କେମିତି ଜାଣିବା, ନାରଦ ବୋଲି କେମିତି ଜାଣିବା, ମୁଁ ଆପଣଙ୍କ ନାଁ ଜାଣିନି ନା, ଆପଣ କ'ଣ କିଏ କ'ଣ ମୁଁ ଜାଣିଛି, ଜାଣିନି, ତୁ ସେ କେମିତି ଜାଣିଲେ ନାରଦ ମୁନି ବୋଲି? ନାରଦ ମୁନି ବାଜାଏ ବୀଣା ରାଧିକାର ମଣ ନାମେ, 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 ନାମ ମନି ଉଦିତ ହୈ ଭକତ ଗୀତ ସମେ, ନାମ ମନି ଉଦିତ ହୈ ଭକତ ଗୀତ ସମେ। ଭଗବାନଙ୍କର ଭକ୍ତ ସବୁବେଳେ ଭଗବାନଙ୍କର ନାମ ଗ୍ରହଣ କରୁଥିବେ, ବୀଣା ଭଗବାନ ନିଜେ ଦେଇଛନ୍ତି ବୀଣା ଭଗବାନ ନାରଦଙ୍କୁ, ବା ବୀଣା ଦେଖିକି ବଜାଉଥିବେ, ସିଏ ଖାଲି ଚୁପଚାପ ରହୁନଥିବେ, କେତେବେଳେ ତାଙ୍କର ଖାଲି ଯାଉନଥିବ, 24 ଘଣ୍ଟା ଭଗବାନଙ୍କ ଭକ୍ତ, କେତେବେଳେ ଭଗବାନ ନାମ କୀର୍ତ୍ତନ କରୁଥିବେ, କେତେବେଳେ ଜପ କରୁଥିବେ, କେତେବେଳେ ସ୍ମରଣ କରୁଥିବେ, କେତେବେଳେ କଥା କହୁଥିବେ, କେତେ କ'ଣ ସବୁ। ନାରଦ ମୁନି ଅନେକ ଗୁରୁ ଏଇ ସମ୍ପ୍ରଦାୟରେ ଆମେ ଦେଖିବା, ବହୁତ ଭକ୍ତ ତାଙ୍କର ଗୁରୁ, ପ୍ରହ୍ଲାଦ ମାଆଙ୍କ ଗର୍ଭରେ ଥିଲାବେଳେ ନାରଦ ମୁନି ପ୍ରବଚନ ତାଙ୍କୁ ଦେଇଥିଲେ, ମାଆଙ୍କ ଗର୍ଭରେ ଥିଲାବେଳେ କୟାଧୁ, ଏଇଭଳି ଭାବରେ ନାରଦ ମୁନି ଧ୍ରୁବଙ୍କୁ ଦେଇଥିଲେ, ଜ୍ଞାନ ଦେଇଥିଲେ, ଏଇଭଳି ବହୁତ ରହିଛନ୍ତି ଭକ୍ତ। ଆମେ ମଧ୍ୟ ସେହି ସମ୍ପ୍ରଦାୟରେ ଆସୁଛେ, ନାରଦ ମୁନିଙ୍କ ସମ୍ପ୍ରଦାୟରେ। ତେଣୁ ଯାହା ହଉ ସେ ବ୍ରାହ୍ମଣ ତାଙ୍କୁ ଦେଖିଲେ, ନାରଦଙ୍କୁ କହିଲେ, ମୁନିଭର ଆପଣ ଯାଉଛନ୍ତି ବୈକୁଣ୍ଠ ଲୋକ କୁଆଡ଼େ ଯାଉଛନ୍ତି, ନା ବୈକୁଣ୍ଠ ଯାଉଛି ନା ବୈକୁଣ୍ଠ ଲୋକ ଯାଉଛନ୍ତି, ଟିକେ ବୁଝିବେ ଆଉ କେବେ ମୁଁ ଉଦ୍ଧାର ପାଇବି। ବ୍ରାହ୍ମଣ ଜଣକ ଏଇଭଳିଆ କହିଲେ, ଠିକ୍ ଅଛି ପଚାରିବା। ନାରଦ ମୁନି ପ୍ରକୃତରେ ସିଏ ଯଦିଓ ଭଗବାନ ଭକ୍ତ, କିନ୍ତୁ ସିଏ ବହୁତ ପ୍ରକାର ଗଣ୍ଡଗୋଳ ସୃଷ୍ଟି କରନ୍ତି, ଗଣ୍ଡଗୋଳ ସୃଷ୍ଟି, ବିଭିନ୍ନ ପ୍ରକାର ବିବାଦ ସୃଷ୍ଟି କରନ୍ତି। ଏଇଟା ଭଗବାନଙ୍କ ପ୍ରୀତି ଉଦ୍ଦେଶ୍ୟରେ, ଭଗବାନଙ୍କ ପ୍ରୀତି ପାଇଁ ବିଭିନ୍ନ ପ୍ରକାର ସବୁ ବିବାଦ ସୃଷ୍ଟି କରନ୍ତି, ଏସବୁ କଥା ରହିଛି। ତେଣୁ ଯାଉଥିଲା ବେଳେ ପୁଣି ଦେଖିଲେ ଜଣେ ମୋଚି ଦେଖିଲେ, ମୋଚି ଯେତେବେଳେ ଦେଖିଲେ ନାରଦ ମୁନି ବଜାଉଛନ୍ତି, ବୀଣା ବଜାଉଛନ୍ତି, କ'ଣ ରାଧିକା ରମଣ କହିକିରି ଗୀତ ବୋଲୁଛନ୍ତି ଭଗବାନଙ୍କ ନାମ, ମୋଚି ଆସିକି ତାଙ୍କୁ ପ୍ରଣାମ କରିକି କହିଲେ, ମୁନିବର ଆପଣ କୁଆଡ଼େ ଯାଉଛନ୍ତି, ଆମେ ବହୁତ ଭାଗ୍ୟ ଆପଣ ଦର୍ଶନ କଲୁ, ଆପଣ କ'ଣ ଯାଉଛନ୍ତି ନା କ'ଣ? ନା ହଁ ମୁଁ ଯାଉଛି ବୈକୁଣ୍ଠ ଲୋକକୁ, ନା ଟିକେ ବୁଝିବେ ମୁଁ କେବେ ଉଦ୍ଧାର ପାଇବି ବୋଲି ଟିକେ କହିବେ ଆସିକି ଟିକେ। ଆଉ ଠିକ୍ ଅଛି, ଭଗବାନ ଯାଇକିରି ବୈକୁଣ୍ଠ ଲୋକରେ ପହଞ୍ଚିଗଲେ, ବୈକୁଣ୍ଠ ଲୋକରେ ଭଗବାନ ରହିଛନ୍ତି। ବୈକୁଣ୍ଠର ବର୍ଣ୍ଣନା ଭାଗବତ ତୃତୀୟ ସ୍କନ୍ଧ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 13-19 47 ଅଧ୍ୟାୟରେ ଯେଉଁ ବରାହଦେବଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ସେହି ସମୟରେ ବୈକୁଣ୍ଠ ଲୋକର ବର୍ଣ୍ଣନା କରାଯାଇଛି। କେତେ ବୈକୁଣ୍ଠର ଐଶ୍ୱର୍ଯ୍ୟ ରହିଛି କ'ଣ କହିବା। ଏବଂ ଯେତେବେଳେ ଭଗବାନ ଏଠିକି ଆସିଥିଲେ, ସେ ଐଶ୍ୱର୍ଯ୍ୟ ଏଠି ପ୍ରକାଶ କରିଥିଲେ। କେହ ବୋଲେ ପୁରବେତେ ରାବଣ ବଧିଲ, କେହ ବୋଲେ ପୁରବେତେ ରାବଣ ବଧିଲ, ଗୋଲୋକେର ବୈଭବ ଲୀଳା ପ୍ରକାଶ କରିଲ, ଗୋଲୋକେର ବୈଭବ ଲୀଳା ପ୍ରକାଶ କରି, ଗୋଲୋକର ଲୀଳା ପ୍ରକାଶ କରୁଥିଲେ ଭଗବାନ। ଏ କୃଷ୍ଣ ଯେଉଁ ଲୀଳା କରୁଛନ୍ତି, ସେ ଗୋଲୋକର ଲୀଳା ପ୍ରକାଶ କରୁଛନ୍ତି ଏଠି। ତେଣୁ ଏଭଳି ଭାବରେ ବୃନ୍ଦା ବୈକୁଣ୍ଠରେ ଭଗବାନ ଦର୍ଶନ କଲା ପରେ ସବୁ ତାଙ୍କର ଆଦାନ ଭାବର ଆଦାନ ପ୍ରଦାନ ସବୁ ହେଲା। ହେଲା ପରେ ଯେଉଁ ଆସୁଛନ୍ତି, ସେତେବେଳେ ସେ ପଚାରିଲେ, ପୁଣି ପ୍ରଭୁ ମୁଁ ଆସିଲା ବେଳେ ଜଣେ ବ୍ରାହ୍ମଣ ଆଉ ଜଣେ ମୋଚି ଦୁଇ ଜଣ ଯାକ କହିଲେ, ବ୍ରାହ୍ମଣ ଆଉ ମୋଚି ବିପରୀତ ସବୁ ସେମାନେ। ବ୍ରାହ୍ମଣ କହିଲେ ବହୁତ ଶୁଚି, ଶୁଚି ହଏ ମୁଚି ହଏ, ଯଦି ଯଦି ହରି ନାମ ଯଦି ନ ନେଲେ, ଶୁଚି ମୁଚି ଏ ଦୁଇଟି ରହିଛି ପ୍ରଭୁପାଦ ମହାରାଜ କହନ୍ତି। ଶୁଚି ବ୍ରାହ୍ମଣ କହିଲେ ତିନି ଥର ଅନ୍ତତଃ ପକ୍ଷେ ସ୍ନାନ କରୁଥିବ ବ୍ରାହ୍ମଣ, ତେଣୁ ଶୁଚି ଶୌଚ ରହିଛି। ଧର୍ମର ଗୋଟିଏ ପାଦ ହେଉଛି ଶୌଚ, ଶୌଚତା, ଧର୍ମର ଚାରି ପାଦ ରହିଛି ଶୌଚ, କ'ଣ କ'ଣ ତପ ଶୌଚ ଦୟା ସତ୍ୟ ଇତି ପାଦା କୃତେ କୃତା। ଧର୍ମର ଚାରି ପାଦ ସତ୍ୟ ଯୁଗରେ ଚାରି ପାଦ ସୁରକ୍ଷିତ ଥିଲା, ତେଣୁ ବ୍ରାହ୍ମଣମାନଙ୍କର ଶୌଚ ବେଶୀ ରହିଛି। ଭଗବତ ଗୀତାରେ 18 ଭଗବାନ କହିଲେ କ'ଣ ନା, ସମ ଦମ ତପ ଶୌଚ କ୍ଷାନ୍ତି ରାଜବ ମବଚ, ଏସବୁ ବ୍ରାହ୍ମଣର କର୍ମ। ତେଣୁ ଇଏ ଯେଉଁ ବ୍ରାହ୍ମଣ ଜଣକ ରହିଛନ୍ତି, ତାକୁ କୁହାଯାଏ ଶୁଚି, କିନ୍ତୁ ଶୁଚି ହେଲେ କ'ଣ ହେବ? ଯଦି ଭଗବାନଙ୍କ ନାମ ନେଉନାହିଁ ତାହେଲେ ସେ ମୁଚି, ଶୁଚି ହଏ ମୁଚି ହଏ ଯଦି ଭଗବାନଙ୍କ ନାମ ନେଉ, କିନ୍ତୁ ମୁଚି ହଇତେ ଶୁଚି ହଏ, କିନ୍ତୁ ମୁଚି ମୋଚି ହେଲେ ମଧ୍ୟ ସେ ଶୁଚି, ସେ ବ୍ରାହ୍ମଣ ଯଦି ଭଗବାନଙ୍କ ନାମ ନେଉଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ତେଣୁ ମୋଚି ହେଲେ କ'ଣ ହେବ? ସେ ଜୋତା କାମ କଲେ କ'ଣ ହେବ? ସବୁବେଳେ ଭଗବାନ ନାମ ନେଉଛୁ, ହରେ କୃଷ୍ଣ କହିକି କିନ୍ତୁ ବୋଲୁଥିବ। ଏଭଳି ବହୁତ ଘଟଣା ରହିଛି। ଯାହା ବି ହଉ, ଯେତେବେଳେ ଭଗବାନ ସବୁ କଥା ହେଇକରି ସେ କହିଲେ, ଏମିତି ଦୁଇ ଜଣ କହିଲେ ମୋତେ କେବେ ଉଦ୍ଧାର ହେବେ? ଭଗବାନ କହିଲେ ବ୍ରାହ୍ମଣ ଜଣଙ୍କୁ ଲାଗିବ, ଅନେକ ଜନ୍ମ ଲାଗିଯିବ, ଆଉ ମୋଚି ଜଣଙ୍କ ଏଇ ଜନ୍ମରେ ପାଇଯିବ, ଉଦ୍ଧାର ପାଇଯିବ। ନାରଦ ମୁନି ଶୁଣିକି ଆଶ୍ଚର୍ଯ୍ୟ ହେଇଗଲେ। ଅବଶ୍ୟ ଏ ଗୋଟେ ଲୀଳା ଭଗବାନଙ୍କର ବା ଭକ୍ତଙ୍କର ଲୀଳା। ନାରଦ ମୁନି କହିଲେ, ପ୍ରଭୁ ବ୍ରାହ୍ମଣ ଆପଣଙ୍କ ପ୍ରିୟ, ଆଉ ସେ ଏତେ ଜପତପ କରୁଛନ୍ତି, ପୂଜାପୂଜି କରୁଛନ୍ତି, ତପସ୍ୟା କରୁଛନ୍ତି, ସବୁ ରହିଛି, ଆଉ ଏତେ ଜନ୍ମ ଲାଗିବ ବୋଲି କହୁଛନ୍ତି, ମୋଚି ଜଣଙ୍କ ଆପଣଙ୍କୁ ନା, ତମେ ସେ ଯେତେବେଳେ ତ ପଚାରିବ ତମେ ଭଗବାନ କ'ଣ କରୁଥିଲ, ତମେ କହିବ ଛୁଞ୍ଚିର ଯେଉଁ ରହିଛି କଣାଟା ରହିଛି ତା ଦେହରେ ଗୋଟେ ହାତୀକି ଏପଟେ ପୁରେଇକି ସେପଟେ ବାହାର କରୁଥିଲେ,
ଯଦି କହିଲେ ତ ବୁଝିପାରିଯିବ। ତେଣୁ ଏଇଭଳି ଭାବରେ ନାରଦୁନି ଭଗବାନର ବିଧାନ ହେଇକି ଆସି ପହଞ୍ଚିଗଲେ। ଆଗ ମୋଚି ଦେଖା ହେଲେ, ମୋଚି ଦେଖା ହେଲେ ନାରଦୁନି ଦେଖିଲେ, ତେଣୁ ତାଙ୍କୁ ବହୁତ ଆନନ୍ଦ ହେଲା, ମୁଁ କେବେ ଉଦ୍ଧାର ପାଇବି, ମୋତେ ମିଳିଯିବ, ଆମେ ଯଦି ଜାଣିଯିବା ଆମେ କେତେ ଆମକୁ କ'ଣ ନ ଲାଗିବ, ଆମେ ଯଦି କହିବା ଆମେ ଭଗବାନଙ୍କ ପୂଜାପୂଜି କରୁଛୁ ସବୁ କରୁଛେ, କେତେ ଜନ୍ମ ଲାଗିବ ଆମକୁ, ଆମ ଜଣ ଯଦି କହିଦେବେ ଏତିକି ଗୋଟେ ଏଇ ଜନ୍ମରେ ତ ପାଇଯିବ, କିଭଳି ଲାଗିବ, କେମିତି ଲାଗିବ। ପ୍ରଭୁପାଦ ମହାରାଜ କହିଛନ୍ତି ଗୋ ବ୍ୟାକ୍ ଟୁ ଦିସ୍ ଗଡ୍ ଇନ୍ ଦିସ୍ ଭେରି ଲାଇଫ୍, ଏଇ ଜନ୍ମରେ ତୁମେ ଭଗବତ ଧାମକୁ ଯାଅ, ଯିବ ଯାଅ, ତୁ ବ୍ୟବସ୍ଥା କରିବା ପଡ଼ିବ ଏଇ ଜନ୍ମରେ ଯିବା ପାଇଁ। ଆମର ଇତିହାସ ରହିଛି, ଜଣେ ରାଜା ରହିଛନ୍ତି ଭାଗବତ ଆରମ୍ଭରେ ସେ କଥା ପରୀକ୍ଷିତ ମହାରାଜଙ୍କୁ କହିଲେ, ସୁଖଦେବ ଗୋସ୍ୱାମୀ ଖଟୁଆଙ୍ଗ ଜଣେ ରାଜା ଥିଲେ ଯେ ଗୋଟିଏ ମୁହୂର୍ତ୍ତରେ 48 ମିନିଟ୍ସରେ ଭଗବତ ଧାମ ଯାଇଥିଲେ। ତେଣୁ ଯାହା ହଉ ଏଇଭଳି ଭାବରେ ଯଦି ମୋଚି ଜାଣିଲେ ନାରଦ ମୁନି, ପ୍ରଭୁ କ'ଣ କହ ମୋର କଥା କ'ଣ ବୁଝିଲେ ଟିକେ କୁହନ୍ତୁ, ନା ତୁମେ ଏଇ ଜନ୍ମରେ ପ୍ରାପ୍ତ ହେଇଯିବ ଭଗବାନଙ୍କୁ, ଭଗବତ ଧାମ ଯିବ, ଏଇଭଳି ଭାବରେ ଯଦି କହିଲେ ବହୁତ ଆନନ୍ଦ ନୃତ୍ୟ କରିବା ପାଇଁ ଲାଗିଲେ। ତେଣୁ ଆଗରେ ପ୍ରଭୁ କ'ଣ କରୁଥିଲେ ଆମର ସେଠି, ଆମ ପ୍ରିୟ ପ୍ରଭୁ, ନା ସେ ଗୋଟେ ଛୁଞ୍ଚିରେ ଯେଉଁ ଛୋଟିଆ କଣା ଅଛି ତା ଭିତରେ ଗୋଟେ ହାତୀକି ଏପଟେ ପୁରେଇ ସେପଟେ ବାହାର କରୁଥିଲେ, ଏଭଳି କାମ କହିକିରି ଆମର ପ୍ରଭୁ ଏଇଭଳି ଭାବରେ ମହାନ ଅଦ୍ଭୁତ କର୍ମା କହିକିରି ନୃତ୍ୟ କରିବା ପାଇଁ ଲାଗିଲେ। ତେଣୁ ନାରଦମୁନି ପଚାରିଲେ, ତୁମେ କେମିତି ଜାଣୁଛ ଭଗବାନ ଏଇଭଳି ଭାବରେ ଛୁଞ୍ଚିର କଣାରେ ଛୋଟିଆ କଣାଟାରେ କେମିତି ଗୋଟେ ଏତେ ବଡ଼ ହାତୀ ପରେଇକିରି ବାହାର କରି କେମିତି ବାହାରିବ, ନା ଭଗବାନ କ'ଣ ନ କରିପାରିବେ, ଆମେ ଏଇ ଯେଉଁ ବୃକ୍ଷମୂଳରେ ରହିଛୁ ସେ ବୃକ୍ଷମୂଳରେ ଗୋଟେ ରହିଛନ୍ତି ବଟବୃକ୍ଷ, ବଟବୃକ୍ଷ ଗୋଟେ ଛୋଟିଆ ମଞ୍ଜିରୁ ଯାହା ତ ହେଉଛି ବିରାଟ ବୃକ୍ଷ ରହିଛି, ଏତେ ବିରାଟ ବୃକ୍ଷ ରହିଛି, ଆଉ ଭଗବାନ କ'ଣ ନ କରିପାରିବେ। ତେଣୁ ଏଇଭଳି ଭାବରେ ସେ ବୁଝିଲେ। ତେଣୁ ନାରଦ କହିଲେ ଭଗବାନ କହିଛନ୍ତି ଏଇ ଜନ୍ମ ସେ ପାଇବେ ସତ କଥା, ଭଗବାନ ମଝିରେ ମଝିରେ ମଧ୍ୟ ଠକ ଦିଅନ୍ତି, ତାଙ୍କର ଭକ୍ତମାନଙ୍କୁ ପରୀକ୍ଷା କରନ୍ତି, ବହୁତ କଥା ରହିଛି, ଯାହା ବି ହଉ। ତାପରେ ବ୍ରାହ୍ମଣ ଯେତେବେଳେ ଦେଖା ହେଲେ ବ୍ରାହ୍ମଣଙ୍କୁ କହିଲେ, ବ୍ରାହ୍ମଣ କହିଲେ ପ୍ରଭୁ ଆଉ ମୁଁ କେବେ ଉଦାହରଣ ତୁମକୁ ଅନେକ ଜନ୍ମ ଲାଗିବ, ଅନେକ ଜନ୍ମ ଲାଗିବ, ମୁଁ ଏତେ ତପସ୍ୟା କରୁଛି ସବୁ କରୁଛି, ବିପ୍ରା ଦୁଇଷଠ ଗୁଣ ଯୁତ ଅରବିନ୍ଦ ନାବପାଦ ଅରବିନ୍ଦ, 12ଟି ଗୁଣ ତାଙ୍କର ରହିଛି, ବିପ୍ରଙ୍କର ବ୍ରାହ୍ମଣଙ୍କର 12ଟି ଗୁଣ ରହିଛି, ଏତେ ସବୁ କରୁଛନ୍ତି, ବେଦ ପାଠ କରୁଛନ୍ତି, ଏସବୁ କରୁଛନ୍ତି, ଆଉ ଏତେ ଜନ୍ମ ଲାଗିବ, କ'ଣ କରୁଥିଲେ କି ସିଏ, ନା ସିଏ ଏଇଭଳି ଭାବରେ ଗୋଟେ ଚୋଚିର କଣାରେ ଗୋଟେ ହାତୀ ପୁରେଇକି ବାହାର କରୁଥିଲେ, ନା ଏସବୁ ମିଛ କଥା, ଭଗବାନଙ୍କର ଏଭଳି ଲୀଳା, ଭକ୍ତ ମଧ୍ୟ ମୋହିତ ହେଇଯାଆନ୍ତି। ତେଣୁ ଭାଗବତ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ଏଇଟା କହିଛନ୍ତି, ମୁହ୍ୟନ୍ତି ଯତ୍ ସୁରେହ, ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି, ବ୍ରହ୍ମା ମଧ୍ୟ ମୋହ ହୋଇଯାଇଥିଲେ ଭଗବାନ କି ନାହିଁ ଚିନ୍ତା କରୁଥିଲେ, ଇନ୍ଦ୍ର ମୋହ ହୋଇଯାଇଥିଲେ, ବରୁଣ ମୋହ ହୋଇଯାଇଥିଲେ, ଏଇଭଳି ଭାବରେ ଅନେକ ଲୀଳା ରହିଛି ଭଗବାନଙ୍କର, ସମସ୍ତେ ମୋହ ହୋଇଯାଆନ୍ତି ଭଗବାନ ଲୀଳାକୁ ସମସ୍ତେ ବୁଝିପାରିବେ ନାହିଁ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଭଗବାନ ଏହିଭଳି ଲୀଳା ଭକ୍ତମାନେ ହିଁ ବୁଝିବେ, ଅଭକ୍ତମାନେ ବୁଝିପାରିବେ ନାହିଁ। ଭଗବାନଙ୍କ ଯେଉଁ ଲୀଳା ଏପର୍ଯ୍ୟନ୍ତ ରହିଛି, ବୃନ୍ଦାବନ ଧାମ ରହିଛି, ସେଠି ଗୋବର୍ଦ୍ଧନ ରହିଛି, ସେଠି ଯମୁନା ନଦୀ ରହିଛି, ସବୁଠି ଲୀଳା ଭଗବାନ କରିଛନ୍ତି। ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଜୟ ରାଧେ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଶ୍ୟାମ କୁଣ୍ଡ ରାଧା କୁଣ୍ଡ ଗିରି ଗୋବର୍ଦ୍ଧନ ଶ୍ୟାମ କୁଣ୍ଡ ରାଧା କୁଣ୍ଡ ଗିରି ଗୋବର୍ଦ୍ଧନ କାଳିନ୍ଦୀ ଯମୁନା ଜୟ ଜୟ ମହାବନ କାଳିନ୍ଦୀ ଯମୁନା ଜୟ ଜୟ ମହାବନ
जय राधे जय कृष्ण जय वृंदावन जय राधे जय कृष्ण जय श्री गोविंद गोपीनाथ मदन मोहन श्री गोविंद गोपी
ମୁଁ ଥିଲେ ଭଲ ଲାଗିବ ନା ଗୀତ ବୋଲି ଆଉ ନହେଲେ ଆଉ କ'ଣ ତେଣୁ ଯାହା ହଉ ତେଣୁ ଏଠି କୁହାଯାଏ ଭଗବାନ ଏଇ ଗୋବର୍ଦ୍ଧନ ରହିଛନ୍ତି ଆମର ଗୁରୁଦେବ କହିଛନ୍ତି ଏଇ ମଧ୍ୟ ବୃନ୍ଦାବନ ଭଳି ଏଠି ଆପଣ ପଛପଟେ ଦେଖିବେ ରାଧା କୁଣ୍ଡ ଶ୍ୟାମକୁଣ୍ଡ ରହିଛନ୍ତି ଏବଂ ଗୋବର୍ଦ୍ଧନ ସେଇଠି ରହିଛନ୍ତି ଶ୍ୟାମକୁଣ୍ଡ ରାଧାକୁଣ୍ଡ ଗିରି ଗୋବର୍ଦ୍ଧନ ଗୁରୁଦେବ ଆମକୁ ସେଇଭଳି ଭାବେ ଦେଇଛନ୍ତି କୃପା କରିଛନ୍ତି ସେଇ ସ୍ଥାନକୁ ତେଣୁ ଭଗବାନ ଲୀଳା ଏଇଭଳି ଭାବରେ ଭକ୍ତ ହିଁ ବୁଝିବ ଭଗବାନ ଯେତେବେଳେ ଭକ୍ତମାନେ ପ୍ରତିଦିନ ଆମେ ଦେଖିବା ଯୁଆଡ଼େ ଯିବେ ଦେଖିବେ ଗୋବର୍ଦ୍ଧନ ଚାରିପଟେ ପରିକ୍ରମା ଚାଲିଛି ବୁଢ଼ା ବ୍ୟକ୍ତିଠୁ ଆରମ୍ଭ କରି ଯୁବ ଛୋଟ ପିଲା ମଧ୍ୟ ଇଏ କରୁଛନ୍ତି ସ୍ତ୍ରୀ ଲୋକମାନେ ମଧ୍ୟ ଇଏ କରୁଛନ୍ତି ପରିକ୍ରମା କରୁଛନ୍ତି ଜଣେ ଜଣେ 108 ପରିକ୍ରମା କରୁଛନ୍ତି 108 ପରିକ୍ରମା କେତେ ବର୍ଷ ତାଙ୍କୁ ଲାଗିବ 108 ପରିକ୍ରମା କରୁଛନ୍ତି କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ କ'ଣ ବୁଝିବେ ହେ ଗୋଟେ ପାହାଡ଼ଟାକୁ ପୂଜା କରୁଛନ୍ତି ଭକ୍ତ ମାନେ ଅଭକ୍ତ ମାନେ ବୁଝିପାରିବେ ନାହିଁ ଭଗବାନଙ୍କ ଲୀଳା ଭଗବାନ ଲୀଳା ଏଇଭଳି ଭାବେ ସବୁ ରହିଛି ଅଭକ୍ତମାନେ ସେଇଟା ଭାବିବେ ସବୁ କଳ୍ପନା ଭଗବାନ ମଧ୍ୟ ସେଇ ସବୁ ଲୀଳା କରିଛନ୍ତି ଅଭକ୍ତମାନଙ୍କ ପାଇଁ ମଧ୍ୟ ଲୀଳା କରିଛନ୍ତି ସେମାନଙ୍କୁ ହିଁ ଭଗବାନ ନୁହନ୍ତି ବହୁତ କଥା ରହିଛି ତେଣୁ ଆମର କଥା ହେଉଛି ଏ ଯେତେବେଳେ ପରୀକ୍ଷିତ ମହାରାଜ ଏ ଶ୍ଳୋକଟି କହୁଛନ୍ତି ନୂନଂ ଭାଗବତ ବ୍ରହ୍ମନ୍ ହରେର ଅଦ୍ଭୁତ କର୍ମଣ ଭଗବାନଙ୍କର କର୍ମ ଏଇଭଳି ଭାବେ ଅଦ୍ଭୁତ କର୍ମ ହରିଙ୍କର ହରିଚେ ହରି ସମସ୍ତଙ୍କ ମନକୁ ହରଣ କରିନେବେ କିନ୍ତୁ ଭକ୍ତଙ୍କର ମନକୁ ହରଣ କରିବେ ଅଭକ୍ତଙ୍କର ପ୍ରାଣକୁ ହରଣ କରିବେ ଭକ୍ତଙ୍କର ମନକୁ ହରଣ କରିବେ ଭଗବାନ ଲୀଳା ମାଧ୍ୟମରେ କିନ୍ତୁ ଭଗବାନଙ୍କୁ ଯଦି ଶରଣ ନଯିବେ ତାଙ୍କ ପ୍ରାଣକୁ ହରଣ କରିବେ ମୃତ୍ୟୁ ସର୍ବହରସ୍ୟାହମ ଉଦ୍ଭବସ୍ୟ ଭବିଷ୍ୟତାମ କୀର୍ତ୍ତି ଶ୍ରୀ ଭକ୍ତ ନାରୀଣାମ ସ୍ମୃତିର ମେଧାଧୂତି କମା ଯଦି ଭଗବାନ ଏକାଧାରରେ ମୃତ୍ୟୁ ଏବଂ ଅମୃତ ଯେଉଁମାନେ ଭଗବାନଙ୍କୁ ଶରଣରେ ଯିବେ ସେମାନେ ମୃତ୍ୟୁକୁ ପାର ହୋଇଯିବେ ଯେଉଁମାନେ ଭଗବାନଙ୍କୁ ଶରଣରେ ଯିବେ ନାହିଁ ସେମାନେ ମୃତ୍ୟୁବରଣ କରିବେ ପୁନରପି ଜନନମ ପୁନରପି ମରଣମ ଚାଲିଥିବ ତାଙ୍କର ତେଣୁ ହରି ସିଏ ହରେ ଅଦ୍ଭୁତ କର୍ମଣ ଦୁର୍ବିଭାବ ବିଭାବ ଆଦି କବି ଭି ଚାପି ଚେଷ୍ଟିତମ ଯେତେ ବଡ଼ ବିଦ୍ୱାନ ବ୍ୟକ୍ତି ହୁଅନ୍ତୁ କବି ଭି ଯେତେ ବଡ଼ ବିଦ୍ୱାନ ବ୍ୟକ୍ତି ହୁଅନ୍ତୁ ଯେତେ ଚେଷ୍ଟା କରନ୍ତୁ ସେମାନେ ବୁଝିପାରିବେ ନାହିଁ ଦୁର୍ବିଭାବମ ବିଭାବ ଆଦି ନା ଏଇଟା ହେଇନଥିବ ଏଇଟା ହେଇନଥିବ ଏଭଳି କଥା ଏଇଟା ଅସମ୍ଭବ ଏଇଟା ଅସମ୍ଭବ କେମିତି ସମ୍ଭବ ଏଇଟା ତ ଅସମ୍ଭବ ଛଅ ଦିନର ବାଳକ ପୁତନା ରାକ୍ଷସ ଆସିଲା ଛଅ କୋଷର ଏତେ ବିରାଟ ବଡ଼ ରାକ୍ଷସ ଆସିଲା କେମିତି ମାରିଥିବେ ସେ ନା ଏସବୁ କଳ୍ପନା ଜିନିଷ ଆଉ ବାକି ଯଂ ସ୍ତନ କାଳକୁଟଂ ଜିଘାଶୟାପାୟଦପି ସାଧ୍ୱୀ ଲେଭେ ଗତି ଧାତୃଚିତାଙ୍କ ତୋନ୍ୟଂ କାଙ୍ଗବା ଦୟାଳୁ ଶରଣଂ ବ୍ରଜେମ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଉଦ୍ଧବ ବିଦ୍ରୁଙ୍କୁ ଏହି ଶ୍ଳୋକଟି କହୁଛନ୍ତି ଯେତେବେଳେ ବ୍ରହ୍ମା କିଏ ପରୀକ୍ଷିତ କ'ଣ ସୁଖଦେବ ଗୋସ୍ୱାମୀ ଜନ୍ମ ହେଲେ ତ 12 ବର୍ଷ କାଳ ମାଆଙ୍କ ଗର୍ଭରେ ରହିଲେ ଗର୍ଭ ଜନ୍ମଗ୍ରହଣ କଲେ ତ ଚାଲିଲେ ପ୍ରବଜ୍ୟା କରିବା ପାଇଁ ଚାଲିଲେ ବସି ବ୍ରହ୍ମଚିନ୍ତନ କରୁଛନ୍ତି ସେହି ସମୟରେ ବ୍ୟାସଦେବ ତାଙ୍କର ଶିଷ୍ୟମାନଙ୍କୁ ଏଇସବୁ ଭାଗବତଙ୍କର କେତୋଟି ଶ୍ଳୋକ ଶୁଣେଇକରି ପଠେଇଥିଲେ ଯେତେବେଳେ କାଠ ଯେତେବେଳେ ଆଣୁଥିଲେ ସେମାନେ ସେମାନେ ଏହି ଶ୍ଳୋକକୁ ଆବୃତ୍ତି କରୁଥିଲେ ସମସ୍ତେ ଆବୃତ୍ତି କରିପାରିବା କରିବା ଏ ଶ୍ଳୋକ ଶୁଣିକିରି ସୁଖଦେବ ଗୋସ୍ୱାମୀ ଯେଉଁ ବ୍ରହ୍ମଚିନ୍ତନ କରୁଥିଲେ ଛାଡ଼ିଦେଲେ ବ୍ରହ୍ମଚିନ୍ତନକୁ ଛାଡ଼ିଦେଲେ ଧିକାର କରେ ନିଜକୁ ମୁଁ ଏତେ ଧିଙ୍ଗ ମେ ମତି ମୋର ମତିକୁ ଧିକ୍ ମୁଁ ଏତେ ସମୟ ନଷ୍ଟ କରିଦେଲି ବ୍ରହ୍ମଚିନ୍ତନରେ ଏତେ ସୁନ୍ଦର ଭଗବାନ ରହିଛନ୍ତି ତାଙ୍କର ଏତେ ସୌନ୍ଦର୍ଯ୍ୟ ରହିଛି ଏତେ କୃପା ରହିଛି ମୁଁ କାହିଁକି ଏତେ ସମୟ ନଷ୍ଟ କଲି କହିକିରି ଆସିକରି ସେ ଭାଗବତ ଶ୍ରବଣ କଲେ ଭାଗବତ ପାଠ କଲେ 18,000 ଶ୍ଳୋକ ଏଇଭଳି ଭାବରେ କ'ଣ ହୋ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ହୋ ବାକି ଯଂ ଉଦ୍ଧବ କହୁଛନ୍ତି ବିଦ୍ରୁଙ୍କୁ ଓହୋ ଆଶ୍ଚର୍ଯ୍ୟ ବକି ଯିଏକି ଏଇ ବକାର ଭଉଣୀ ତିନି ଭାଇ ଭଉଣୀ ଦୁଇ ଭାଇ ଗୋଟେ ଭଉଣୀ ବହୁତ ସୁଖୀ ଫ୍ୟାମିଲି ଥିଲେ ସେମାନେ ମଥୁରାର ନଗରରେ କଂସର ସେମାନେ ଥିଲେ ଦୁଇ ଭାଇ ଗୋଟେ ଭଉଣୀ ବହୁତ ଆନନ୍ଦରେ ରହୁଥିଲେ ମାଛ ମାଂସ ଇତ୍ୟାଦି ରକ୍ତ ଇତ୍ୟାଦି ପାନ କରିକିରି ବହୁତ ଆନନ୍ଦରେ ରହୁଥିଲେ। ତେଣୁ ପ୍ରଥମେ ଆସିଲା ଭକି, ଆସିଲା ଭଗବାନଙ୍କୁ ହତ୍ୟା କରିବା ପାଇଁ। ବହୁତ ଇନାମ ପ୍ରାପ୍ତ ହେବ କଂସ ଠାରୁ, ବହୁତ ଇନାମ ପ୍ରାପ୍ତ ହେବ ପାଇକିରି କହିଲା ମୁଁ ହତ୍ୟା କରିଦେବି ତାଙ୍କୁ। ଭଗବାନ ସେତେବେଳେ ଛଅ ଦିନ ରହିଥିଲେ। ଦଶମ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ଏ ଲୀଳାଟି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଆସିଲା, ବହୁତ ସୁନ୍ଦର ଲୀଳା ରହିଛି, ଆମେ ଏତେ ବର୍ଣ୍ଣନା କରିପାରିବୁ ନାହିଁ, ମୋ ସମୟ ହୋଇଗଲାଣି। କିନ୍ତୁ ଯାଇକି ଆସିକିରି ମୋର ଲାଲା ମୋର ଲାଲା କହିକିରି ଏଭଳି ଭାବରେ ଆସି ପହଞ୍ଚିଗଲା। ଭଗବାନ ନନ୍ଦ ମହାରାଜ ସେଥିରେ ପଳେଇ ଯାଇଥିଲେ ମଥୁରାକୁ ଟ୍ୟାକ୍ସ ଦେବା ପାଇଁ। ଭଗବାନ ଜନ୍ମ ହେଇଛନ୍ତି ଛଅ ଦିନର, ତା ସେଭେନ୍ଥ ଡେରେ ସେ ତା ପୂର୍ବରୁ ପଳେଇ ଯାଇଛନ୍ତି, ଫିଫ୍ଥ ଡେରେ ପଳେଇ ଯାଇଛନ୍ତି। ଜଷ୍ଟ ଜନ୍ମଦିନ ଯେଉଁ ପାଳନ ହେଲା ପରେ ଚାଲିଗଲେ, ଯାଇଛନ୍ତି ଏଣେ ଏମିତି ହେଇଛି। ତେଣୁ ଯଶୋଦା ଆଉ ରୋହିଣୀ ଚିନ୍ତା କରୁଛନ୍ତି, ଆମର ଏତେ ନାହିଁ ମାତୃଭକ୍ତି ନାହିଁ, ମାତୃ ସ୍ନେହ ନାହିଁ, ଏହାର ଯେତେ ସ୍ନେହ ରହିଛି। ତେଣୁ ଉଠେଇ ନେଲା, ଉଠେଇ ନେଲା ପିଲାକୁ ଉଠେଇ ନେଲା। ଯେଭଳି ଭାବରେ ଭାଗବତ ବର୍ଣ୍ଣନା କରାଯାଇଛି, ଯେମିତି ସର୍ପକୁ ରଜୁ ବୁଦ୍ଧି କରିକିରି ନେଇଯାଆନ୍ତି, ବା ଯେଉଁ କ'ଣ ଯେଉଁ ତପ୍ତ ଅଗ୍ନିକୁ ଭସ୍ମ ବୋଲି ଭାବିକିରି, ପାଉଁଶ ବୋଲି ଭାବିକିରି ଯେମିତି ଧରନ୍ତି, ସେଇଭଳି ଭାବରେ ଧରିଦେଲା ପୁତନା। ଏଇ କ'ଣ ପୁତନା, ପୁତନା ବକି, ପୁତନା ବକି, ତାକୁ ନାଁ ହେଉଛି ବକି ଆସିଲା ଏବଂ ଧରିଦେଲା। ଯେତେବେଳେ ଭଗବାନ ତାକୁ ଚାହିଁଲେ ନାହିଁ, ଭଗବାନ ଆଖି ବୁଝିକି ରହିଛନ୍ତି। ଆଚାର୍ଯ୍ୟମାନେ କହିଛନ୍ତି କାହିଁକି ଭଗବାନ ତାଙ୍କୁ ଦେଖିଲେ ନାହିଁ, ଦେଖିଲେ ନାହିଁ ଭଗବାନ, ଆଖି ବୁଝିକି ରହିଛନ୍ତି। ତେଣୁ ଏଇଭଳି ଭାବେ ନେଇକି ନିଜର ସ୍ତନରେ ସ୍ତନରେ କାଳକୁଟ ବୋଳିକିରି ଆସିଥିଲା, ତାକୁ ହତ୍ୟା କରିଦେବ, ଖାଲି ମୁହଁ ମାରିଲା ମାନେ ସେ ମୃତ୍ୟୁବରଣ କରିବ, ଏଇଭଳିଆ ଚିନ୍ତା କରୁଥିଲା ସିଏ। ଏବଂ ଭଗବାନ ଯେଉଁ ପାନ କଲେ, ତାର ସ୍ତନକୁ ଦୁଇ ଛୋଟିଆ ଛୋଟିଆ ହାତରେ ଚାପୁଡ଼ିକି ଧରିକିରି ସ୍ତନ ପାନ କରିବେ, ପାନ କଲେ ଯେତେବେଳେ ପାନ କରୁଛନ୍ତି, ରକ୍ତ ପାନ କରି ତାର ପ୍ରାଣକୁ ନେଇଗଲେ ଭଗବାନ, ଆର ଜୀବନ ଚାଲିଗଲେ ଭଳିଆ ଲାଗେ, ଛାଡ଼ 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 ବୋଲି କହିକିରି ଏତେ କଲେ ଆଉ ଭଗବାନ ଛାଡ଼ିବେ? ଥରେ ଭଗବାନ ଯଦି ଆମକୁ ଗ୍ରହଣ କଲେ ସେ ଛାଡ଼ିବେ ନାହିଁ। ରାମାୟଣରେ ଏ ପ୍ରସିଦ୍ଧ ଶ୍ଳୋକଟି ରହିଛି, ଯଦି ସକୃଦପି, ଗୋଟିଏ ଥର ଯଦି ଆମେ ଭଗବାନ କହିବା ସକୃଦପି କ'ଣ ତପାସ୍ମିତି ଯା ଅଛତେ, ପ୍ରଭୁ ମୁଁ ଆପଣଙ୍କର, ତାହେଲେ ଅଭୟଂ ସର୍ବଭୂତେ ବିଓ ଦଦାମି ଏ ତ ବ୍ରତ ମମ, ଭଗବାନଙ୍କର ବ୍ରତ ହେଉଛି ଏଇଟା। ରାମାୟଣରେ ଭଗବାନ ଏଇଟା ଅନ୍ୟମାନଙ୍କୁ କହୁଛନ୍ତି, ସୁଗ୍ରୀବ ଇତ୍ୟାଦିମାନଙ୍କୁ ସବୁ କହୁଛନ୍ତି। ସକୃଦପି ପ୍ରପନ୍ନାୟ, ଗୋଟିଏ ଥର ଯଦି ଆମେ ଭଗବାନଙ୍କୁ କହିଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ସକୃଦପି ପ୍ରପନ୍ନାୟ ତବା ସ୍ମିତି ଚ ଯାଆତେ, ପ୍ରଭୁ ମୁଁ ଆପଣଙ୍କର, ମୋତେ ରକ୍ଷା କରନ୍ତୁ। ଭଗବାନ ତାଙ୍କୁ ଅଭୟ ପ୍ରଦାନ କରିବେ, ଇ ଭଗବାନଙ୍କ ବ୍ରତ, ଇ ଭଗବାନ ବ୍ରତ। ତେଣୁ ଏଠି ଯେଉଁ ରହିଛି, ଯେଉଁ ଆମର କଥା ଚାଲିଥିଲା ଯେ ଏଇଭଳି ଭାବରେ ଇଏ ଛାଡ଼ିବେ ଭଗବାନ ତାକୁ, ତାକୁ ଲେଭେ ଗତି ମା ଧାତୃଚିତାଂ, ତାଙ୍କ ମାଆଙ୍କର ଯେଉଁ ସ୍ଥାନ ଦେଇଥିଲେ, ଶ୍ରୀଧର ସ୍ୱାମୀ କହୁଛନ୍ତି ତାଙ୍କର ଦୁଇ ଜଣ ଧାତ୍ରୀ ଥିଲେ ଅମ୍ବିକା ଏବଂ କିଳିମ୍ବା, ଏଇ ପୁତନାକୁ ମଧ୍ୟ ସେହି ସ୍ଥାନ ପ୍ରଦାନ କଲେ, ତାଙ୍କ ମାଆଙ୍କର ସ୍ଥାନ ପ୍ରଦାନ କଲେ। ତେଣୁ କାଙ୍ଗବା ଦୟାଳୁ ଶରଣଂ ବ୍ରଜେମ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା? ଏଇଭଳି ଭାବରେ ଉଦ୍ଧବ କହିଛନ୍ତି। ତେଣୁ ଏଇ ଯେଉଁ କଥା, ଏଇ ଶ୍ଳୋକଟି ଶୁଣିକିରି ସୁଖଦେବ ଗୋସ୍ୱାମୀ ତାଙ୍କ ବ୍ରହ୍ମଚିନ୍ତନକୁ ତ୍ୟାଗ କରିଦେଲେ ଏବଂ ଆସି ପିତାଙ୍କ ପାଖକୁ ଆସିକିରି ଏ ଭାଗବତ ଶ୍ରବଣ କଲେ। ଏ ବହୁତ ଘଟଣା ରହିଛି, ଆମେ ସଂକ୍ଷେପରେ କହିଦେଉଛୁ, ଆମ ସମୟ କମ୍ ରହିଛି, ତେଣୁ ଆମେ ଟିକିଏ ଅଧିକା ଆଜି ଏକ୍ସଟ୍ରା ମିଳିଲା ସମୟ, ରବିବାର ବୋଲି ସଣ୍ଡେ ପ୍ରୋଗ୍ରାମ୍ ହେଉଛି ତ ଅଧିକା ସମୟ ମିଳିଲା, ନହେଲେ ଆମର ନଅଟା ପୂର୍ବରୁ କଥା ସରିବା କଥା। ଯାହା ବି ହଉ, ଏଇଭଳି ଭାବରେ ଯେଉଁ କହେ ଭଗବାନଙ୍କ ଅଦ୍ଭୁତ କର୍ମ ସବୁ ରହିଛି, ଅଦ୍ଭୁତ କର୍ମଣ ଦୁର୍ବିଭାବ ବିଭାବ ଆଦି, ଜଣେ ବୁଝିପାରିବ ନାହିଁ, ଭକ୍ତ ନହେଲେ ଏଇଟା ବୁଝିପାରିବ ନାହିଁ, ଜ୍ଞାନୀ ବୁଝିପାରିବେ ନାହିଁ, ଯୋଗୀ ବୁଝିପାରିବେ ନାହିଁ, ଭକ୍ତ ହିଁ ବୁଝିବେ, ଯୋଗୀମାନେ ବୁଝିପାରିବେ ନାହିଁ, ଦୁର୍ବାସା ମୁନି ବୁଝିପାରିଲେ ନାହିଁ ଭକ୍ତର ମହାନତା। ଏ ଅମ୍ବରୀଷ ମହା, ଅମ୍ବରୀଷ ଜଣେ ଭକ୍ତ, ତାହାର କ'ଣ ମହାନ ସେ ଭାବୁଥିଲେ, ମୁଁ ଜଣେ ଯୋଗୀ, ଅଷ୍ଟାଙ୍ଗ ଯୋଗ ସିଦ୍ଧି ମୋ ପାଖରେ ରହିଛି, ମୁଁ ବହୁତ ବଡ଼, ଭଗବାନ ସେ ଜାଣିପାରିଲେ ନାହିଁ, ଭଗବାନଙ୍କ ଲୀଳାକୁ ସମସ୍ତେ ବୁଝିପାରିବେ ନାହିଁ, ଭକ୍ତ ହିଁ ବୁଝିବେ, ଅନ୍ୟମାନେ ବୁଝିପାରିବେ ନାହିଁ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି, ଇଏ ଯେଉଁ କହିଲେ କହିବାରୁ କ'ଣ ହେଲା ନା ଯଦୈବ କୃଷ୍ଣ ସନ୍ଧିଷ୍ଠ ପ୍ରାର୍ଥନା ପରମାଧୂତମ୍, ଏଇଭଳି ଭାବରେ ନଗର ନିର୍ମାଣ କଲେ, ବହୁତ ସୁନ୍ଦର ସବୁ ରହିଛି ସେରେ ଇନ୍ଦ୍ରପ୍ରସ୍ଥ ନଗର ରହିଛି, ଇନ୍ଦ୍ରପ୍ରସ୍ଥରେ କାରୟାମାସ ନଗରଂ ବିଚିତ୍ରଂ ବିଶ୍ୱକର୍ମଣା, ବିଚିତ୍ର ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମାଣ କରିଦେଲେ ନଗର, ନିର୍ମାଣ କରିଦେଲେ ବିଚିତ୍ର ନଗର। ବିଚିତ୍ର ନଗର କହିଲେ ସେଠି ଯେଉଁ ଲୋକମାନେ ଥିଲେ ସେମାନେ କୁଆଡ଼େ ଯିବେ, କ'ଣ ହେବେ, କ'ଣ କରିବେ, ନା ବିଚିତ୍ର, କୌଣସି ଇଏ ନାହିଁ, ସାଙ୍ଗେ ସାଙ୍ଗେ ସବୁ ହେଇଗଲା, ସାଙ୍ଗେ ସାଙ୍ଗେ ହେଇଗଲା। ସେମାନେ ଯେଉଁ ଘରେ ଅଛନ୍ତି ସେଇ ଘରଟାକୁ ପର ମୁହୂର୍ତ୍ତରେ ଦେଖିଲା ବେଳକୁ ଗୋଟେ ନଗରରେ ପରିଣତ ହେଇଯାଇଛି, ଗୋଟେ ବହୁତ ସୁନ୍ଦର ଅଟ୍ଟାଳିକାରେ ପରିଣତ ହେଇଯାଇଛି। ଏଭଳି ବିଚିତ୍ର ଭଗବାନଙ୍କ ଲୀଳା, କି ଏଇଭଳି ଭାବରେ ଆଖି ପିଛୁଳା କେହି ସବୁ ନିର୍ମାଣ କରିଦେଲେ, ଅଦ୍ଭୁତ ପରମ ଅଦ୍ଭୁତ ଏବଂ ବିଚିତ୍ର ଏଇଭଳି ଭାବରେ କୁହାଯାଇଛି। ପରମ ଅଦ୍ଭୁତ ଭଗବାନ ବିଶ୍ୱକର୍ମାଙ୍କୁ କୃପା କଲେ, ଭଗବାନ ଯଦି ଚାହିଁଥାନ୍ତେ ମନରେ ସଂକଳ୍ପ ନେଇଥାନ୍ତେ ଗୋଟେ ନିର୍ମାଣ ହଉ, ନଗର ନିର୍ମାଣ ହଉ ଇନ୍ଦ୍ରପ୍ରସ୍ଥ, ଭଗବାନ ମନରେ କରିଦେଲା ମାନେ ସବୁ ହେଇଯାଇଥାନ୍ତା, ଭଗବାନ ଚାହିଁଲେ ସାଙ୍ଗେ ସାଙ୍ଗେ ହେଇଯିବ ସବୁକିଛି, ଏଭଳି ଭଗବାନଙ୍କ ଶକ୍ତି ରହିଛି। କିନ୍ତୁ ଭଗବାନ ଆମକୁ ସୁଯୋଗ ଦେଉଛନ୍ତି, ଆମର ଗୁରୁଦେବ ଚାହିଁଛନ୍ତି ଏଠି ଗୋଟେ ବିରାଟ ମନ୍ଦିର ହେବ, ବିରାଟ ମନ୍ଦିର ହେବ, ଏଇଟା ଗୁରୁଦେବ ଯେଉଁ ଚାହିଁଲେ ଏଇଟା ରାମଜୀଙ୍କର ଇଚ୍ଛା, ରାମଜୀ ଏଠି ପୂଜିତ ହେଉଛନ୍ତି ତେଣୁ ତାଙ୍କ ପାଇଁ ଗୋଟେ ମନ୍ଦିର ନିର୍ମାଣ ହେବ, ସେ ଯେଉଁ ଇଚ୍ଛା କଲେ ଏଇଟାକୁ ଗୁରୁଦେବଙ୍କ ମାଧ୍ୟମରେ ପ୍ରକାଶିତ ହେଲା। କିନ୍ତୁ ଭଗବାନ ଚାହିଁଲେ ଆଜି ରାତିରେ ଆମେ ସହିତ ସକାଳୁ ଉଠିଲାଠୁ ମନ୍ଦିରଟା ହେଇଯାଇଥିବ, ଭଗବାନ ସିଏ କିଛି ଅସମ୍ଭବ ନୁହଁ, କିନ୍ତୁ ଆମକୁ ସେ ସୁଯୋଗ ପ୍ରଦାନ କରୁଛନ୍ତି, ଆମେ ସେହିସବୁ ଲୀଳାରେ ଯୋଗ ଦେଉଛେ। ଭଗବତ ଗୀତାରେ ଭଗବାନ କହିଲେ ନା, ତସ୍ମାତ୍ ମତିଷ୍ଠ ଯଶୋ ଲଭସ୍ୱ ଜିତ୍ୱା ଶତ୍ରୁଭୁଙ୍କ୍ଷ ରାଜ୍ୟଂ ସମୃଦ୍ଧମ୍ ମୟେବେତା ନିହିତା ପୂର୍ବମେବ ନିମିତ୍ତ ମାତ୍ର ଭବ ସଭ୍ୟ ସାଚିନ୍। ଅର୍ଜୁନ କହୁଥିଲେ ମୁଁ ଯୁଦ୍ଧ କରିବି ନାହିଁ, ତେଣୁ ଭଗବାନ ଦେଖେଇଦେଲେ ତାଙ୍କର ବିଶ୍ୱରୂପ ଦର୍ଶନରେ ଯୁଗରେ ଦେଖେଇଦେଲେ, ଦେଖ ଏମାନଙ୍କୁ ସବୁ ମରିକି ମୃତ୍ୟୁବରଣ କରିଛନ୍ତି, ତମେ ନ ମାରିଲେ ମଧ୍ୟ ଏମାନେ ମୃତ୍ୟୁବରଣ, ମୁଁ ତାଙ୍କୁ ହତ୍ୟା କରିସାରିଛି, ତେଣୁ ତମେ ଉଠିକରି ଯଦି ଯୁଦ୍ଧ କରିବ ତାହେଲେ ତମେ ଯଶ ପ୍ରାପ୍ତ ହେବ। ତେଣୁ ଭଗବାନ ସବୁ ଯଶ ଭଗବାନଙ୍କର, କିନ୍ତୁ ଆମକୁ ସେ ଯଶ ପ୍ରଦାନ କରୁଛନ୍ତି। ଏ ମନ୍ଦିରଟି ନିର୍ମାଣ ହେଲା ପରେ କେହି କହିବେ ନାହିଁ ଭଗବାନଙ୍କ ଇଚ୍ଛାରେ ହେଇଗଲା ସବୁ ହେଇଗଲା, ନା ଏମାନେ ସବୁ କଲେ ଅମକ 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 ଭକ୍ତ ଇଏ ଏତିକି ଟଙ୍କା ଦେଲେ, ଇଏ ଏତିକି ଟଙ୍କା କଲେ, ଇଏ ଅମକ କଲା, ସବୁ କଲା, ତାଙ୍କର ସବୁ ଯଶ ରହିବ, ଏଇଭଳି ଭାବେ ରହିବ, କାଳ କାଳକୁ ରହିବ ଭଗବାନଙ୍କର। ତେଣୁ ଇଏ ବିଚିତ୍ର ପରମା ବିଶ୍ୱକର୍ମାଙ୍କୁ ସେ ସୁଯୋଗ ପ୍ରଦାନ କଲେ, ବିଶ୍ୱକର୍ମାଙ୍କୁ ସୁଯୋଗ ପ୍ରଦାନ କଲେ ଭଗବାନ ଚାହିଁଥିଲେ ସବୁ କରିଦେଇଥାନ୍ତେ, ଭଗବାନ ଚାହିଁଥିଲେ ସବୁ କରିପାରିଥାନ୍ତେ। ହଁ ଅର୍ଜୁନ କହିଥାନ୍ତି ଠିକ୍ ଅଛି ମୁଁ ଯୁଦ୍ଧ ସବୁ ଇଏ କରିଦେବି, ତମେ ଖାଲି ଟିକେ ରେଷ୍ଟ ନିଅ ଟିକେ। ଅର୍ଜୁନ କହିଲେ ତମେ ଯୁଦ୍ଧ କର, ଯୁଦ୍ଧ ତମେ ଯୁଦ୍ଧ କର, ମୋତେ ଚିନ୍ତା କରିକି ହରେ କୃଷ୍ଣ ହରେ କୃଷ୍ଣ 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 ହରେ ରାମ ହରେ ରାମ ରାମ ରାମ, ମୋତେ ଚିନ୍ତା କରିକି ଯୁଦ୍ଧ କର, ମୋର ଚିନ୍ତା କରିକି ମା ମନୁସ୍ମର ଯୁଦ୍ଧ ଅଛ, ଆମେ କ'ଣ କରିବା, ଗଞ୍ଜି ଟାଣିବା, ଗଞ୍ଜି ଟାଣିବା ନାଗ, ଆମେ ଭଗବାନ ସେମାନେ ସକାଳୁ ଉଠିଲେ ମଙ୍ଗଳା ଆଳତି ଆର ହେଉଛି ସଂସାର ଦାବା ନଳଲିଢ ଲୋକ ପ୍ରାଣାୟ କାରୁଣ୍ୟ ଗନଗନତମ ପ୍ରାପ୍ତ ସକଲ୍ୟାଣ ଗୁଣାନବଶ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। ସକାଳୁ ଉଠିଲେ ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ରହୁଛେ, ଭଗବାନ କଥା କହୁଛେ, ଏଇଭଳି ଭାବ ନହେଲେ ଆମେ କ'ଣ କରିଥାନ୍ତେ, ଟିଭି ଦେଖିଥାନ୍ତେ, ଫିଲ୍ମ ଦେଖିଥାନ୍ତେ, ଏଇସବୁ ଦେଖି ନ୍ୟୁଜ୍ ଏସବୁ ନ୍ୟୁଜ୍ କ'ଣ ହେଲା କ'ଣ ହେଲେ କ'ଣ ସବୁ ସବୁ ଯାଇଥାନ୍ତେ ସମୟ ଏଇଥିରେ ଯାଇଥାନ୍ତା, କିନ୍ତୁ ଆମେ ଏଇ ଘଣ୍ଟାଟେ ଆମେ କଥା କହିଲେ ଭଗବାନଙ୍କ ଲୀଳାରେ ଆମେ ମଗ୍ନ ହେଇଗଲେ, ଭଗବାନ ଅମୃତ ପାନ କରେଇଲେ ଆମକୁ ଲୀଳା ଅମୃତ, ଭଗବାନ କେତେ କୃପାମୟ, ତାଙ୍କ ଲୀଳା ଅଦ୍ଭୁତ ଅନେକ ରହିଛି, ଲୀଳା ତାଙ୍କର ଅନନ୍ତ, ସିଏ ତାଙ୍କ ଲୀଳା ଶେଷ ହେବ ନାହିଁ, କିନ୍ତୁ ଆମର ସମୟ ହେଇଯାଉଛି, ସମୟ ହେଇଯାଉଛି, ଆମେ ବର୍ଣ୍ଣନା କରିପାରିବା ନାହିଁ, ଭଗବାନ ଲୀଳା ଏଭଳି ରହିଛି, ଭଗବାନ ଲୀଳା ସିଏ। ଏବଂ ଭାଗବତ ମଧ୍ୟ ଏଭଳି ଶାସ୍ତ୍ର, ଅଦ୍ଭୁତ ଶାସ୍ତ୍ର ଭାଗବତମ୍, ପରମ ଯେମିତି କୁହାଯାଉଛି ବିଚିତ୍ର ପରମ ଅଦ୍ଭୁତ, ଇଏ ଭାଗବତ ମଧ୍ୟ ସେହିଭଳି ଭାବେ ବିଚିତ୍ର ପରମ ଅଦ୍ଭୁତ ଶାସ୍ତ୍ର ଇଏ ଭାଗବତ ଶାସ୍ତ୍ର। ତେଣୁ ଏଇଭଳି ଭାବରେ ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମାଣ କଲେ ଭଗବାନ। ତେଣୁ ଏଇ ଶ୍ଳୋକରେ ଟୀକାରେ ଆଚାର୍ଯ୍ୟ କହୁଛନ୍ତି ଟୀକାରେ ଯେ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ କହୁଛନ୍ତି ଯେ କ'ଣ ନା ଏହି ନଗରୀ ଖାଣ୍ଡବ ବନ ଦହନ ପୂର୍ବରୁ ନିର୍ମିତ ହୋଇଥିଲା। ଏ ଯେଉଁ ଏ ଲୀଳାଟି ଆଦରେ ବର୍ଣ୍ଣନା କରାଯାଇଛି ଟିକେ କ୍ରମ ଭାବରେ ବର୍ଣ୍ଣନା କରାଯାଇନାହିଁ, ସୁଖଦେବ ଗୋସ୍ୱାମୀ ତାଙ୍କର କଣ୍ଟେକ୍ସଟରେ କହୁଛନ୍ତି, ଆମେ ବୁଝିବାକୁ ପଡ଼ିବ କେବେ କେଉଁଟା ହେଲା ପ୍ରଥମେ କ'ଣ ହେଲା ସେଇଟା ସେ କହିଛନ୍ତି। ଖାଣ୍ଡବ ଦହନ ଯେଉଁ ହେଲା ଗୋଟେ ଖାଣ୍ଡବ ବନ ଥିଲା ସେଇଠି, ତେଣୁ ଏଇ ଯେଉଁ ଲୀଳାଟି ହେଇଥିଲା ଏଇଟା ଖାଣ୍ଡବ ବନ ଦହନ ପୂର୍ବରୁ ଏଇଟା ହେଇଥିଲା। ଆଗ ବର୍ଣ୍ଣନା କରାଯାଉଛି ଭଗବାନ ଅର୍ଜୁନକୁ ନେଇକରି ଯାଇଛନ୍ତି ଅତରଥରେ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, କିନ୍ତୁ ଏଇଟା ପରେ ହେଇଛି, ପରର ଘଟଣାଟା ପୂର୍ବେ କହୁଛନ୍ତି, କାରଣ ଶୁକଦେବ ଗୋସ୍ୱାମୀ କ୍ରମ ଅଲଗା, ସେ ଅଲଗା କ୍ରମରେ କହୁଛନ୍ତି, କାରଣ ସେଇଟା ଆମେ ଏଇଟା ବୁଝିବାକୁ ପଡ଼ିବ। ଏହା ପୂର୍ବରୁ ଭଗବାନ ତାଙ୍କର ପତ୍ନୀ କାଳିନ୍ଦୀକୁ ଦେଖିଥିଲେ, ଆ ପୂର୍ବରୁ କହିଲେ ଏ ଯେଉଁ ହେଇଥିଲା ପୂର୍ବରୁ ସେଇଟା ହେଇଥିଲା, ଏସବୁ ଘଟଣା ରହିଛି। ଆଚ୍ଛା, ଆମର ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଧର୍ମରାଜା ଦିନାଂଚ ତେସାଂ କ'ଣ ହେଇଛି ଶ୍ଳୋକଟା ଯଦୈବ, ଆ ପୂର୍ବ ଶ୍ଳୋକରେ ଥିଲା ଧର୍ମରାଜ ଥିଲା, ଧର୍ମରାଜା ଦିନାଂଚ ତେସାଂ ସର୍ବେଷାଂ ପ୍ରକାରାନ୍ତରଣେ ତରେଣ ହିତମ ଆଚରତ ଇତ୍ୟାହ। ଆ ପୂର୍ବରୁ ଧର୍ମରାଜ କଥା ଆସିଥିଲା, ଗତକାଲି ଆମେ ଆଲୋଚନା କରୁଥିଲେ, ସେ ଧର୍ମରାଜ ଆଦିନାଂଚ ଏ ପାର୍ଥମାନେ ଏ ସାଧାରଣ ବ୍ୟକ୍ତି ନୁହନ୍ତି, ଧର୍ମରାଜଙ୍କ ପୁତ୍ର ଧର୍ମଙ୍କର ପୁତ୍ର ଧର୍ମରାଜ ଏବଂ ବାୟୁଦେବଙ୍କ ପୁତ୍ର ଭୀମ ଏମାନେ ସବୁ ଧର୍ମରାଜ ଆଦିନାଂଚ ତେସାଂ ସର୍ବେଷାଂ ପ୍ରକାରାନ୍ତରେଣ ହିତମ ଆଚରତ ଇତ୍ୟାହ। ତାଙ୍କୁ କେମିତି ମୁଁ ହିତ କରିପାରିବି, ବନ୍ଧୁ ଇଏ ହେଉଛନ୍ତି ବନ୍ଧୁ,
ଜଗବନ୍ଧୁ ପରି ଜାଣେ ସାମନ୍ତ ନାହିଁ ନାହିଁ ତ ଜଗ ଜାଣେ ସାମନ୍ତ ନାହିଁ ନାହିଁ ତ ଚଉଦ ଭୁବନ ବାରତା ଜାଣନ୍ତି ଚଉଦ ଭୁବନ ବାର ଜାଣନ୍ତି ଆରତ ନାହିଁ ନାହିଁ ତ ବନ୍ଧୁ ପରି ଜାଣେ ସାମନ୍ତ ନାହିଁ।
ବନ୍ଧୁ ବନ୍ଧୁ ଆମର ଆସିଗଲେ, ଏଇ ଆମର ବନ୍ଧୁ ରହିଛନ୍ତି ସେଠି, ଇଏ କରୁଛନ୍ତି ସେ ବୋଲି କ'ଣ କରିବା, ଯାହାକୁ ଗୀତ ବୋଲି ଆସୁଛି ସେ ଇଏ କରୁଛନ୍ତି, କାନ ଥିଲେ ସୁନା ନାହିଁ ସୁନା ଥିଲେ କାନ ନାହିଁ, ତେଣୁ ଯାହା ବି ହଉ ଏ ଯେଉଁ ରହିଛି, ହଁ ଧର୍ମରାଜ ଦିନାଂ ତେସାଂ ସର୍ବେଷାଂ ପ୍ରକାରାନ୍ତରଣ ହିତମ ଆଚର, ତାଙ୍କର ବନ୍ଧୁ ସିଏ ବନ୍ଧୁ ମହାପ୍ରଭୁ ଆମର ବହୁ ବନ୍ଧୁ କହିଲେ, ମୁଁ ତୁମର ବନ୍ଧୁ, ତୁମକୁ ତୁମର ମାୟା ନାଶ କରିବା ପାଇଁ ମୁଁ ଆଣିଛି ଔଷଧ ଆଣିଛି, ହରିନାମ ମହାମନ୍ତ୍ର ଲଉ ତୁମେ ମାଗି, ଆମେ ପିଶାଚି କୋଳରେ ଶୋଇକି ରହିଛେ, କିନ୍ତୁ ଆମର ବନ୍ଧୁ ଭଗବାନ ଆସୁଛନ୍ତି ଆମକୁ ଜାଗ୍ରତ କରିବା ପାଇଁ, ଜୀବ ଜାଗୋ ଜୀବ ଜାଗୋ ଗୋରାଚନ୍ଦ ବୋଲେ। ତେଣୁ ଏ ଚାରୋଟି ଶ୍ଳୋକରେ ଏଇଟା କୁହାଯିବ ଚତୁର୍ଭୀ କୃଷ୍ଣ, ଏଠି କାହିଁକି କୁହାଗଲା ନା ସାକ୍ଷାତ ଭଗବାନ, ଭଗବାନ ସବୁକୁ ଯେ ଐଶ୍ୱର୍ଯ୍ୟ ତାଙ୍କର ରହିଛି ସାକ୍ଷାତ ଭଗବାନ। ଆତୁ ବିଶ୍ୱକର୍ମାଣା କୃତ୍ୱାକାରୟମାସ, ଭଗବାନ ସବୁକିଛି କରିପାରିବେ, ତେଣୁ ବିଶ୍ୱକର୍ମାଙ୍କୁ ଆଦେଶ ଦେଇଦେଲେ ଗୋଟେ ନଗରୀ ନିର୍ମାଣ କର ଇନ୍ଦ୍ରପ୍ରସ୍ଥ, ତା ପୂର୍ବରୁ ସେଟା ଖାଣ୍ଡପ୍ରସ୍ଥ ଥିଲା, ଇନ୍ଦ୍ରପ୍ରସ୍ଥରେ ପରିଣତ ହୋଇଗଲା। ଇନ୍ଦ୍ରାଦି ପୁରୀ ତୋପି ବୈଶିଷ୍ଟ୍ୟଂ ଦୋତିତମ୍, ଇନ୍ଦ୍ରଙ୍କର ଯେଉଁ ପୁରୀ ରହିଛି ଅଳକା ପୁରୀ, ତାଠାରୁ ମଧ୍ୟ ଆହୁରି ଉନ୍ନତ ପୁରୀ ଏଇଟା ହେଇଛି। ଇନ୍ଦ୍ର ଯେତେବେଳେ ଆସିବେ ଦେଖିବେ ତାଙ୍କ ପୁରୀଟା ତ୍ରିଲୋକରେ, ସେ ହେଉଛନ୍ତି ସମ୍ରାଟ ତ୍ରିଲୋକର ରାଜା, ତିନି ଭୁବନର ସେ ହେଉଛନ୍ତି ଈଶ୍ୱର, ଈଶ୍ୱର ସେ ହେଉଛନ୍ତି କ'ଣ ଇନ୍ଦ୍ର, ତିନି ଲୋକର ସେ ହେଉଛନ୍ତି ଈଶ୍ୱର, ତ୍ରିଲୋକର ଈଶ୍ୱର ସିଏ, ତାଙ୍କର ଐଶ୍ୱର୍ଯ୍ୟ ମଧ୍ୟ ସେଇଭଳି ଭାବେ ରହିଛି। କିନ୍ତୁ ଭଗବାନ ଯୁଧିଷ୍ଠିର ମହାରାଜଙ୍କୁ ତାଙ୍କର ଐଶ୍ୱର୍ଯ୍ୟ ଠାରୁ ଆହୁରି ଅଧିକ ଐଶ୍ୱର୍ଯ୍ୟ ପ୍ରଦାନ କଲେ। ଇନ୍ଦ୍ରପ୍ରସ୍ଥ ଏଭଳି ଭାବରେ ରହିଛି, ଇନ୍ଦ୍ରପ୍ରସ୍ଥ ତିଆରି କଲେ। ଯାହା ହଉ, ଏଭଳି ଭାବରେ କଥା ରହିଛି। ଆମର ସମୟ ହୋଇଗଲା, ତେଣୁ ଆମର ବହୁତ ସବୁ ଆସିଯାଇଛନ୍ତି ଗୀତ ଗାନ କରିବା ପାଇଁ। ସବୁ ଆମେ ଦୁଇ ମିନିଟ ଭଗବାନଙ୍କ ନାମ କୀର୍ତ୍ତନ କରିକି କଥା ବୁଝିଥାନ୍ତା। ଜୟ ଶ୍ରୀମଦ୍ ଭାଗବତମ୍ ଗୀ, ଜୟ ଶ୍ରୀ ଗୋପାଳ ମହାରାଜ ଗୀ, ଜୟ ଶ୍ରୀ ଗୁରୁଦେବ ଗୀ, ସାମ୍ବେଦ ଗୌର ଭକ୍ତ ଗୀ, ଗୋଟମାନ।